निर्गमं सौरे अदृष्टा निर्गमं सौरे प्रविष्टस्य विडंजनः प्रविष्टस्य विडंजनः प्रतीक्षा द्वादशाहानि प्रतीक्षा द्वादशाहानि शुभ्रं यजुः दुःखितः शुभ्रं यजुः अदृष्टा निर्गमं सौरे प्रविष्टस्य विडंजनः प्रतीक्षा द्वादशाहानि दुःखितः शुभ्रं यजुः अदृष्टानुगमं सौरे प्रविष्टस्य विडंजनः प्रतीक्षा द्वादशाहानि दुःखितः शुभ्रं यजुः अदृष्टानुगमं सौरे प्रविष्टस्य विडंजनः प्रतीक्षादासाहानि विज्ञाशुभ्रं यजुः अदृष्टानुगमं सौरे प्रतीक्षस्य विरञ्जनः प्रविष्टादासाहानि दुःखितः शुभ्रं यजुः अदृष्टानुगमं सौरे दृष्टस्य विरञ्जनः प्रतीक्षा दत्साहानि शुभ्रं यजुः हरिकृष्ण शोकरण वा भगवान सौरी गुंफारे प्रवेश करिवा परे द्वारकार अधिवासीगण जो माने तांक सांगरे थिले ସେମାନେ ସ୍ଥାନ ତ୍ୟାଗ କରି ଅତ୍ୟନ୍ତ ଦୁଃଖିତ ଚିତ୍ତରେ ସେମାନଙ୍କ ନଗରୀକୁ ଫେରିଗଲେ। ଠିକ ଭାବରେ ଅନୁବାଦଟା ହେଇନାହିଁ, ବାର ଦିନରେ ଗଲେ ବୋଲି କୁହାଗଲେ ନା, ଦ୍ୱାଦଶା ହାନି କାହିଁ, ଓଡ଼ିଆ ଅନୁବାଦ କାହିଁ। ତେଣୁ ଯାଇ ହଉ, ହରେ କୃଷ୍ଣ ବୈଷ୍ଣବ ମାତୃବୃନ୍ଦ, ଆପଣମାନଙ୍କୁ ଆମେ ଆମର ଏଇ ଯେଉଁ ଦ୍ୱାରକାର କଥାକୁ ସ୍ୱାଗତ ଜଣାଉଛୁ। ଦ୍ୱାରକାର ଯେଉଁ କଥା ଚାଲିଥିଲା 28 ଦିନ ଧରି ଚାଲିଥିଲା କଥା, ଆମେ 8 ଦିନ କହିଲେ କିନ୍ତୁ କାର୍ଯ୍ୟ ଚାଲିଥିଲା 28 ଦିନ ଧରିକିରି। 28 ଦିନ ଧରିକିରି ଯେଉଁ ଯୁଦ୍ଧ ହେଲା, ଆମେ ପୂର୍ବରୁ ବର୍ଣ୍ଣନା କଲେ କିଭଳି ଭାବରେ। ଗୋଟେ ପ୍ରଶ୍ନ ଆସିବ, ଇଏ ତ ଯେଉଁ ରହିଛନ୍ତି ଜାମ୍ବବାନ, ସିଏ ତ ଭାଲୁ, ତାଙ୍କର କନ୍ୟା କ'ଣ ଭାଲୁ ଭଳିଆ ନା କ'ଣ ଜାମ୍ବବତୀ? ଏ ପ୍ରଶ୍ନଟା ଆସିବା କଥା। ଆଚାର୍ଯ୍ୟ ଟିକାର କହିଛି ସେ କଥା, ତାଙ୍କର କନ୍ୟା କିନ୍ତୁ ଆମର ମନୁଷ୍ୟ ଭଳି ରହିଥିଲେ କାହିଁକି ଭଳି ଭାବରେ ନା, ସିଏ ହେଉଛନ୍ତି ଦେବ ଅଂଶରେ ଆସୁଛନ୍ତି, ବ୍ରହ୍ମାଙ୍କ ଅଂଶରେ ଆସୁଛନ୍ତି, ଭଗବାନଙ୍କୁ ଲୀଳାରେ ସାହାଯ୍ୟ କରିବା ପାଇଁ ଆସୁଛନ୍ତି। ତେଣୁ ଯେକୌଣସି ଇଚ୍ଛା ଧରିପାରିବେ, ରୂପ ସେ ଧରିପାରିବେ। ତେଣୁ ତାଙ୍କର କନ୍ୟା ସିଏ ଜଣେ ମାନବୀ, ମନୁଷ୍ୟ ଭଳି ରହିଥିଲେ, ଲକ୍ଷ୍ମୀ ଦେବୀ ସିଏ ଅବଶ୍ୟ ଭଗବାନଙ୍କ ଲୀଳାରେ ସାମିଲ ହେଉଛନ୍ତି, ଭଗବାନ ବିଷ୍ଣୁଙ୍କର ଲୀଳାରେ ଯେ ତାଙ୍କର ପତ୍ନୀ ହେଉଛନ୍ତି, ସେ ସବୁ ସବୁ ତାଙ୍କର ସବୁ ଲକ୍ଷ୍ମୀ, ସେମାନେ ସବୁ ଲକ୍ଷ୍ମୀ ସହସ୍ର ସଦସମ ବ୍ରହ୍ମସେବ୍ୟମାନ, ଲକ୍ଷ ଲକ୍ଷ ଲକ୍ଷ୍ମୀ ଅଛି। ଆମ ଓଡ଼ିଶାରେ କହୁଛନ୍ତି କ'ଣ, ଗୋଟିଏ ଲକ୍ଷ୍ମୀ ଯଦି ଆଖି ଟେଣିକି ଦେଲେ ତାହେଲେ ଜଗନ୍ନାଥ ଥରିବାକୁ ଆରମ୍ଭ କରିବେ, ଜଗନ୍ନାଥ ଭାବିକ୍ଷା କରିବେ, ମିଳିବ ନାହିଁ, ବହୁତ କଷ୍ଟରେ ଅସୁବିଧାରେ ରହିବେ। ଓଡ଼ିଆ ଭକ୍ତମାନଙ୍କର କେଉଁ ମୂର୍ଖ ସେ ଭାବ କରିଛି, କେ ଜାଣିଛି ଲକ୍ଷ୍ମୀ ପୁରାଣ, ଓଡ଼ିଆର ମାତାଜୀ ମାନେ ସବୁ ଗୁରୁବାର ମାର୍ଗଶୀର ମାସ ଗୁରୁବାର ଏହିଭଳି ଭାବରେ ଲକ୍ଷ୍ମୀ ପୁରାଣ ପାଠ କରନ୍ତି, ଏଇଭଳି ଭାବରେ ଭଗବାନ ପଦାର୍ଥ କରନ୍ତି ସେମାନେ। ଭାଗବତ ବର୍ଣ୍ଣନା କରାଯାଇଛି, ଆମର ବ୍ରହ୍ମ ସଂହିତାରେ ବ୍ରହ୍ମା କହୁଛନ୍ତି ଲକ୍ଷ୍ମୀ ସହସ୍ର ଶତସମ ବ୍ରହ୍ମସେବ୍ୟମାନ ଲକ୍ଷ ଲକ୍ଷ ଲକ୍ଷ୍ମୀ ତାଙ୍କୁ ଯେଉଁ ସେବା କରୁଛନ୍ତି ସେ ସମ୍ଭ୍ରମ ସମ୍ଭ୍ରମରେ ସେବା କରୁଛନ୍ତି ମନ ଇଚ୍ଛା ସେବା କରିପାରିବେ ନାହିଁ ଭଗବାନ ଚାହାନ୍ତି ନାହିଁ ତାଙ୍କର ସେବା କିନ୍ତୁ ଭଗବାନ ନ ଚାହିଁଲେ ମଧ୍ୟ ଲକ୍ଷ୍ମୀ ଦେବୀ ସେବା କରନ୍ତି ଲକ୍ଷ ଲକ୍ଷ ଲକ୍ଷ୍ମୀ ଏଇଭଳି ଭାବରେ ବୈକୁଣ୍ଠ ଲୋକରେ ସବୁ ରହିଛନ୍ତି ତେଣୁ ଭଗବାନଙ୍କ ଲୀଳାରେ ଯେଉଁମାନେ ରୁହନ୍ତି ସାମିଲ ହୁଅନ୍ତି ତାଙ୍କ ପତ୍ନୀ ରୂପରେ ସେମାନେ ସବୁ ଲକ୍ଷ୍ମୀ ତେଣୁ ଏଠି ଇଏ ଯେଉଁ ଜାମ୍ବବତୀ ଭଗବାନଙ୍କ ଦ୍ୱିତୀୟ ପତ୍ନୀ ସେ ଲକ୍ଷ୍ମୀ ଭଗବାନ ଲୀଳା ଏହିଭଳି ଭାବରେ ହେଇଥିଲା ତେଣୁ ଜାମ୍ବବାନଙ୍କର କନ୍ୟା ରୂପରେ ସେ ଆସିଥିଲେ ତେଣୁ ସେ ପ୍ରଦାନ କଲେ ଗତକାଲି ଆଲୋଚନା କରୁଥିଲେ ଯେ ନିଜର କନ୍ୟା ରତ୍ନ ସହିତ ଏଇ ଯେଉଁ ସାମନ୍ତକମାନୀ ରତ୍ନ ରୂପକ ରତ୍ନକୁ ପ୍ରଦାନ କଲେ ଦୁଇଟି ଯାକ ରତ୍ନକୁ ପ୍ରଦାନ କଲେ ତେଣୁ ସେ ବିଷୟରେ ଆଉ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇ ନାହିଁ କିଭଳି ଦେଲେ କ'ଣ କଲେ ତେଣୁ ଆଚାର୍ଯ୍ୟମାନେ କହୁଛନ୍ତି କୁଶ ଇତ୍ୟାଦି ଧରିକି ଯେଉଁ ସମ୍ପ୍ରଦାନ କରିବା କଥା ସେ ସବୁ ଗ୍ରହଣ କରିନଥିଲେ କାରଣ ସିଏ ଭାଲୁ କୋଳରେ ଆସୁଛନ୍ତି ତେଣୁ ସେ ସବୁ ଦେଇନଥିଲେ ଏଇଭଳି ଭାବରେ ଯାହା ହେଉ ସେ ଗ୍ରହଣ କଲେ ଭଗବାନ ଭାବଗ୍ରାହୀ ଭାବ ଗ୍ରହଣ କରିବେ ତେଣୁ ଏହି ପ୍ରସଙ୍ଗରେ ଗୋଟେ କଥା ଆସେ ଜଗନ୍ନାଥଙ୍କ କଥା ଆସେ ଜଣେ ଆସିଥିଲେ ଭକ୍ତ ଜଣେ ସେ ଭଗବାନଙ୍କୁ ପଦ୍ମଫୁଲ ଅର୍ପଣ କରିବା ପାଇଁ ଆସିଥିଲେ ପଦ୍ମଫୁଲ ଅର୍ପଣ କରିବା ପାଇଁ ଆସିଥିଲେ କିନ୍ତୁ ବହୁତ ଦିନ ହେଇଗଲା ସେ ଯେଉଁ ଆସିଲେ ପଦ୍ମଫୁଲଟି ମଉଳି ଯାଇଥିଲା ତେଣୁ ପଣ୍ଡାମାନେ ଯେଉଁ ଦେଖିକରି କହିଲେ ଏହି ଫୁଲ ଦିଆ ହେବ କି ଫିଙ୍ଗି ଦେଇଥିଲେ ତେଣୁ ସେ ଚାଲିଗଲା ପରେ ତାପରେ ଜଗନ୍ନାଥ ପୁଣି ତାଙ୍କୁ କହିଲେ ଆସିବା ପାଇଁ ସେ ପଦ୍ମଫୁଲ ପୁଣି ସମାନ ହେଇଗଲା ପୁଣି ଫ୍ରେସ୍ ଫୁଲ ଭଳି ହେଇଗଲା ଏବଂ ସେଇଟା ଭଗବାନଙ୍କୁ ଲାଗିଲା ଭଗବାନ ଭାବ ଗ୍ରହଣ କରନ୍ତି ତେଣୁ ଏଇ ଯେଉଁ ରହିଛନ୍ତି ଜାମ୍ବବାନ ତାଙ୍କର କନ୍ୟାଙ୍କୁ ପ୍ରଦାନ କଲେ ସେ ଗ୍ରହଣ କଲେ ତେଣୁ ତାଙ୍କୁ ପତ୍ନୀ ରୂପରେ ଗ୍ରହଣ କରିକିରି ଆସିଲେ ଆସିକରି ଦେଖିଲା ବେଳକୁ କ'ଣ ନା କେହି ନାହାନ୍ତି ଭଗବାନ ଜାଣନ୍ତି ସବୁ ପୂର୍ବରୁ ପଳାଇଗଲେଣି ଆଜିର 28 ଦିନର କଥା ଏ 28 ଚାରି ସପ୍ତାହ ବିତିଗଲାଣି ଚାରି ସପ୍ତାହର ପରର କଥା କିନ୍ତୁ ତା ପୂର୍ବରୁ ଏ ଦ୍ୱାରକାବାସୀମାନେ କ'ଣ ହେଇଯାଇଛି ଯେଉଁମାନେ ଯାଇଥିଲେ ସେ କଥା କୁହାଯାଉଛି ବର୍ତ୍ତମାନ ଅଦୃଷ୍ଟା ନିର୍ଗମଂ ସୌରେ ଭଗବାନ ଯେତେବେଳେ ପ୍ରଥମ ଦିନ ପ୍ରବେଶ କଲେ ସେ ବିଲରେ ବା ସେ ଯେଉଁ ଗୁମ୍ଫାରେ ପ୍ରବେଶ କଲେ ଭଗବାନ ସୌରେ ସୌରୀ ତାଙ୍କର ସୌର୍ଯ୍ୟ ରହିଛି ଗୁମ୍ଫାରେ କିଏ ପ୍ରବେଶ କରିପାରିବ ଅନ୍ୟମାନେ କାହିଁକି ଗଲେ ନାହିଁ ଅନ୍ୟମାନେ କାହିଁକି ଗଲେ ନାହିଁ ଭଗବାନ ଶକ୍ତି ରହିଛି ଭଗବାନ ସେ ସମସ୍ତ ବୀର୍ଯ୍ୟ ସମସ୍ତ ଶକ୍ତି ରହିଛି ସୌରେ ତେଣୁ ସମସ୍ତ ଶକ୍ତି ଅଛି ଯାହାଙ୍କ ପାଖରେ ସେ ଶୈରେ ସିଏ ଆଉ ଦେଖିଲେ ନାହିଁ ନିର୍ଗମନ ତାଙ୍କର ଆଉ ଆସିବାଟା ସେ ଦେଖିଲେ ନାହିଁ 12 ଅପେକ୍ଷା କଲେ ଗୋଟିଏ ଦିନ ଗଲେ ସେମାନେ ଭାବୁଥିଲେ ଆଜି ଯାଇକି ପଳାଇ ଆସିବେ ଆଜି ଯାଇକି ପଳାଇ ଆସିବେ ଏଇଭଳି ଭାବରେ ଚିନ୍ତା କରୁଛନ୍ତି ଗୋଟିଏ ଦିନ ଗଲା ରାତି ପଳାଇଲା ପୁଣି ଦ୍ୱିତୀୟ ଦିନ ଗଲା ଦ୍ୱିତୀୟ ରାତି ଗଲା ଏଇଭଳି ଭାବରେ ଦ୍ୱାଦଶା ଅଦୃଷ୍ଟା ନିର୍ଗମନ ସୌରେ ସେ ସୌରୀଙ୍କର ଆଉ ଆସିବାର ସେ ଦେଖିଲେ ନାହିଁ ଅଦୃଷ୍ଟା ଦେଖିପାରିଲେ ନାହିଁ ତେଣୁ ପ୍ରବିଷ୍ଟସ୍ୟ ବିଳମ୍ ଜନା ସେ ଯେଉଁ ବିଳମ୍ ବା ସେ ଯେଉଁ ଗୁମ୍ଫାରେ ଭଗବାନ ପ୍ରବେଶ କଲେ ଆଉ ସେମାନେ ଅପେକ୍ଷା କରିଛନ୍ତି ଆସିବେ ଫେରିକି ଆସିବେ ଫେରିକି ଆସିବେ ଫେରିକି ଆସିବେ ଏଇଭଳି ଭାବରେ ପ୍ରତି ମୁହୂର୍ତ୍ତରେ ଯେଉଁମାନେ ଅପେକ୍ଷା କରିଥିବେ ସେମାନେ ସବୁ ଜାଣିଥିବେ ଟ୍ରେନ୍ ଆସିବା ପାଇଁ ଅପେକ୍ଷା କରିଥିବେ ଉତ୍କଣ୍ଠା କଣ୍ଠା ଏ କଣ୍ଠ ଦେଖୁଥିବେ କେତେବେଳେ ଟ୍ରେନ୍ ଆସିବ କ'ଣ 5 ଡିଲେ ଅଛି ତାପରେ ଦେଖିଲା କ'ଣ ନା ଆଉ 5 ଡିଲେ ଅଛି ତାପରେ ଆଉ ଏମିତି ହେଇକି ଚାଲିଯିବ ଡିଲେ କେତେ ଉତ୍କଣ୍ଠା ଲୋକମାନଙ୍କ ରହିଥିବ ସେମାନେ କେତେ ବ୍ୟସ୍ତ ହେଉଥିବେ କିନ୍ତୁ ଯେଉଁ ବ୍ୟକ୍ତି ଜଣଙ୍କ ଯେଉଁ ପାସେଞ୍ଜର ଜଣଙ୍କ ସିଏ କୌଣସି କାରଣରୁ ଡିଲେ ହେଇଗଲା ତା'ର ସେ କର୍ତ୍ତା ହେଇକି ଆସୁଥିବ ତା'ର ଆଶା ନଥିବ ସେ ଟ୍ରେନ୍ ଥିବ ବୋଲି ଦେଖିଲା ସେ ଟ୍ରେନ୍ଟା ଡିଲେ ହେଇଯାଇଛି ତା'ର କେତେ ଆନନ୍ଦ ନ ହୋଇଥିବ ଏଇଭଳି ଭାବରେ ଘଟଣା ଆମେ ଯେତେବେଳେ ଆସିଲୁ ଏଠିକି ଜୁନ୍ ମାସରେ ଯେତେବେଳେ ଆସିଲୁ ସେହି ସମୟରେ ସେଇଭଳି ଭାବରେ ଅବସ୍ଥା ହେଇଥିଲା ଆମେ ଗୋଟେ ଅଟୋକୁ କହିଥିଲୁ ଆସିବା ପାଇଁ ସେ ଅଟୋକୁ ଯେତେବେଳେ ଆସିଲୁ ଆମେ ଅପେକ୍ଷା କରିଥିଲୁ ଆସିଲା ନାହିଁ କି ଖବର ଦେଲା ନାହିଁ ମୁଁ ଯାଇପାରିବିନି ବୋଲି ତା'ପରେ ଆଉ ଯେତେ ଖୋଜିଲୁ ଆଉ ଅଟୋ ପଟୁ ନାହିଁ କିଛି ନାହିଁ ତାକୁ କ'ଣ କରିବା ଲାଷ୍ଟ ମୁମେଣ୍ଟରେ ଗୋଟେ ଅଟୋ ଧରିକି ଆସିଲୁ ଦେଖିଲା ବେଳକୁ ସେ ଟ୍ରେନ୍ଟା ଅଛି ଅବଶ୍ୟ ମୁଁ ଡ୍ରାଇଭ୍ ଟ୍ରେନ୍ ଆସି ପହଞ୍ଚିଲୁ କିନ୍ତୁ ପହଞ୍ଚିଗଲାଣି ଆମେ 4 ପ୍ଲାଟଫର୍ମ ଯିବୁ 1 ସିଡ଼ି ଚଢ଼ିକିରି ପାଖରେ ତିନି ଚାରିଟା ଲଗେଜ୍ ରହିଛି, ହଁ ମାତାଜୀଙ୍କ ମୋର କେମିତି ସବୁ ନବୁ ତାକୁ, ଆମର ଆଶା ନଥିଲା ଆମେ ଯାଇପାରିବୁନି। କିନ୍ତୁ ଭଗବାନଙ୍କ ବ୍ୟବସ୍ଥାରେ, ରଘୁନାଥଙ୍କ ବ୍ୟବସ୍ଥାରେ ଦୁଇଜଣ ଲୋକ ସେଠି ଆସି ପହଞ୍ଚିଗଲେ, ସାଙ୍ଗେ ସାଙ୍ଗେ ପହଞ୍ଚିଗଲେ। ଆମେ ବି ତାଙ୍କୁ କହିବା ପାଇଁ ଟିକେ ଖରାପ ଲାଗୁ, ତଥାପି ମୁଁ କହିଲି ଆମକୁ ଟିକେ ସାହାଯ୍ୟ କରିବେ ନା, ହଁ କିଛି ନାହିଁ, ଏଣି ପହଞ୍ଚେଇଦେଲେ ଆମେ ଟ୍ରେନ୍ ଚଢ଼ିଗଲୁ, ତାପରେ ଟ୍ରେନ୍ ଛାଡ଼ିଲା। ଯାହା ଏ କଥା ପଡ଼ିଗଲା ପ୍ରସଙ୍ଗକ୍ରମେ। ତେଣୁ ଏହି ଉତ୍କଣ୍ଠା ଏହିଭଳି ଭାବରେ ଚିନ୍ତା କରୁଛନ୍ତି, ଆସିବେ ଆସିବେ ଖାଲି ଅପେକ୍ଷା କରୁଛନ୍ତି। ତଳକୁ ଲକ୍ଷ ଅନ୍ଧକାର ରହିଛି ନା, ଗୁମ୍ଫାଟା ଅନ୍ଧକାର ରହିଛି, ତଥାପି ଦେଖୁଛନ୍ତି ଦେଖୁଛନ୍ତି, କାହିଁକି ଆସୁନାହାନ୍ତି, କି କିଏ ଆସୁନାହାନ୍ତି, ଏହିଭଳି ଭାବରେ ଚିନ୍ତା କରୁଛନ୍ତି। ଜନା ପ୍ରବିଷ୍ଟ ସେ ବିଳମ୍ବ ଜନା, ଲୋକମାନେ ଯେଉଁ ରହିଛନ୍ତି ଅପେକ୍ଷା କରି ପ୍ରତୀକ୍ଷା କରିଛନ୍ତି, କେତେବେଳେ ଆସିବେ ସୋରେ, କେତେବେଳେ ଆସିବେ ପ୍ରତୀକ୍ଷା। ଦ୍ୱାଦଶାହ ବାର ଦିନ ଚାଲିଗଲା, ଗୋଟିଏ ଦିନ ଗଲା ରାତି ପଳେଇଲା, ଦ୍ୱିତୀୟ ଦିନ ଗଲା ରାତି ପଳେଇଲା, ତୃତୀୟ ଦିନ ଗଲା ରାତି ପଳେଇଲା, ଏହିଭଳି ଭାବରେ ବାର ଦିନ ଚାଲିଗଲା। ଦ୍ୱାଦଶାହନି, ଦ୍ୱାଦଶାହନି କହିଲେ ବାର ଦିନ ପଳେଇଗଲା। ସେତେବେଳେ ଦୁଃଖିତା ସ୍ୱପୁରମ ଜଜୁ, ସେମାନେ ବହୁତ ଦୁଃଖିତ ହୋଇଗଲେ। କିଏ କ'ଣ ଚିନ୍ତା କରୁଥିବେ ତା ଭିତରେ, କିଏ କ'ଣ କାହାର କିଭଳି ଭାବରେ ଚିନ୍ତା ହେଉଥିବ, ତା ଭିତରେ ପଶିଗଲେ କ'ଣ ହେଲା କ'ଣ ନାହିଁ କହିହେବ ନାହିଁ କିଛି। ଏହିଭଳି ଭାବରେ ଦୁଃଖିତ ହୋଇଗଲେ, ସମସ୍ତେ ଦୁଃଖିତ ହୋଇଗଲେ। ଯଦିଓ ତାଙ୍କ ଭିତରେ ସମସ୍ତେ ଭଗବାନଙ୍କର ଅନୁଗାମୀ ନଥିଲେ, ତାଙ୍କ ଭିତରେ ଭଗବାନ ଜାଣିଶୁଣିକରି ଯେଉଁ ରହିଛନ୍ତି, ସେ ଯେଉଁ ରାଜା ସତ୍ରାଜିତଙ୍କର ଫଲୋଅର୍ ଯେଉଁମାନେ ଅଛନ୍ତି ତାଙ୍କୁ ଆଣିକି ଆସିଥିଲେ। କାରଣ ଭଗବାନ ଯଦି ନିଜର ଅନୁଗାମୀମାନଙ୍କୁ ଆଣିବେ, ସେ କ'ଣ କହିବେ, କି ସତ୍ୟଜିତ ବିଶ୍ୱାସ କରିବେ କି ନାହିଁ, ତେଣୁ ସତ୍ୟଜିତଙ୍କର ଖାସ ବ୍ୟକ୍ତିମାନେ ଯେଉଁମାନେ ଅଛନ୍ତି ତାଙ୍କୁ ଆଣିକି ଆସିଥିଲେ। ସେମାନେ ମଧ୍ୟ ଯେତେବେଳେ ଦେଖିଲେ, ଯେ ପ୍ରକୃତରେ ପ୍ରସେନ ମରି ମୃତ୍ୟୁବରଣ କରିଛି, ପ୍ରସେନ ମୃତ୍ୟୁବରଣ କରିଛି ଏବଂ ସେ ଯେଉଁ ଘୋଡ଼ାରେ ଚଢ଼ିକି ଆସିଥିଲେ ସେ ମୃତ୍ୟୁବରଣ କରିଛନ୍ତି, ଏ ଗୋଟିଏ ସିଂହର ଚିହ୍ନ ସବୁ ରହିଛି, ସେଠି ସେମାନେ ସମସ୍ତେ ଜାଣିଲେ ପ୍ରସନ୍ନକୁ ସିଂହ ହତ୍ୟା କରିଛି, ସେ ଘୋଡ଼ାକୁ ମଧ୍ୟ ସିଂହ ହତ୍ୟା କରିଛି ଏବଂ ସେ ମଣିଟିକୁ ସେ ନେଇଯାଇଛି, ଏଇଭଳି ଭାବରେ ଚିନ୍ତା କଲେ ସମସ୍ତେ। କିନ୍ତୁ ସମସ୍ତଙ୍କର ଆଉ କୌଣସି କାହାର କୌଣସି ଆଉ ନଥିଲା, ସନ୍ଦେହ ନଥିଲା ଯେ କୃଷ୍ଣ ଚୋରି କରିଛନ୍ତି ବୋଲି, ଆଉ କାହାର ସନ୍ଦେହ ନଥିଲା। କିନ୍ତୁ ତଥାପି ଭଗବାନ ଲୀଳା ହେବ, ତେଣୁ ଭଗବାନ ପ୍ରବେଶ କଲେ। ଭଗବାନ ପ୍ରବେଶ କରିବାର ଆବଶ୍ୟକତା ନଥିଲା, କାରଣ ସେ କହିଲେ ନା ମିଥ୍ୟା ଅଭିଶାପ ପ୍ରମୋଜନ, ତା ପୂର୍ବ ଶ୍ଳୋକରେ ଯେଉଁ କହିଲେ, ଯେଉଁ ଅପବାଦ ଥିଲା ଅପବାଦକୁ ଖେଳନ କରିବା ପାଇଁ ମୁଁ ଆସିଛି, କିନ୍ତୁ ଅପବାଦ ଚାଲିଯାଇଥିଲା ଆଉ ନଥିଲା କିଛି, କାରଣ ସମସ୍ତେ ଜାଣିଲେ କୃଷ୍ଣ ହତ୍ୟା କରିନାହାନ୍ତି, ଏହିଭଳି ଭାବରେ ହତ୍ୟା ହୋଇଛନ୍ତି ସମସ୍ତେ ଜାଣିଥିଲେ। କିନ୍ତୁ ଭଗବାନଙ୍କର ଅନେକ ଲୀଳା ସବୁ ରହିଛି, ଗୋଟିଏ ଲୀଳାରେ ଭଗବାନଙ୍କର ଅନେକ କାର୍ଯ୍ୟ ସିଦ୍ଧ ହୁଏ, ଭଗବାନ ସିଏ। ତେଣୁ ଭଗବାନଙ୍କ ଜନ୍ମ କର୍ମ ଚମେ ଦିବ୍ୟମ, ଭଗବାନଙ୍କର କଥା ହେଉଛି ଦିବ୍ୟ, ସାଧାରଣ ଭଳି ନୁହଁ। ଲୋକମାନେ ଭାବନ୍ତି ସାଧାରଣ ଭଳି ଭାବିଥିବାରୁ ସେମାନେ ଭଗବତକୁ ବୁଝିପାରନ୍ତି ନାହିଁ, ତେଣୁ ଭାଗବତ ବୁଝିବା ପାଇଁ ହେଲେ ଜଣେ ବୈଷ୍ଣବ ପାଖକୁ ଯିବାକୁ ପଡ଼ିବ। ଯାଅ ଭାଗବତ ପଢ଼ ବୈଷ୍ଣବର ସ୍ଥାନେ ଏକାନ୍ତ ଆଶ୍ରୟ କର ଚୈତନ୍ୟ ଚରଣେ, ଭାଗବତ ବୁଝିବା ପାଇଁ ଆମେ ଭାଗବତଙ୍କ ପାଖକୁ ଯିବାକୁ ପଡ଼ିବ, ବୈଷ୍ଣବ ପାଖକୁ ଯିବାକୁ ପଡ଼ିବ, ଭାଗବତ ସେଇଠୁ ବୁଝିବା, ନହେଲେ ବୁଝିପାରିବା ନାହିଁ। ବହୁତ ପ୍ରକାର ଆମର ମନଧର୍ମ ରହିଛି, ବୁଝିପାରିବା ନାହିଁ। ତେଣୁ ହନୁମାନ କଥା କ'ଣ କହିବା, ଶିବଜୀ କହୁଛନ୍ତି ପାର୍ବତୀଙ୍କୁ, ସେ କହୁଛନ୍ତି ଅହମ୍ ବେତି ସୁଖ ବେଦମି ବ୍ୟାସ ବେତି ନ ବେଟିବା, ଶିବଜୀ ପାର୍ବତୀଙ୍କୁ କହୁଛନ୍ତି, କହୁଛନ୍ତି ମୁଁ ଜାଣିଛି ଏବଂ ବ୍ୟାସ ମଧ୍ୟ ସୁଖ ମଧ୍ୟ ଜାଣିଛନ୍ତି। କାରଣ ଯେତେବେଳେ ଏ ଭାଗବତମ କଥା କୁହାଯାଉଥିଲା ଭୁବନେଶ୍ୱରରେ, ଓଡ଼ିଶାର ରାଜଧାନୀ ଭୁବନେଶ୍ୱର, ଉତ୍କଳ ପୁରୁଷୋତ୍ତମା ସ୍କନ୍ଦ ପୁରାଣରେ ବର୍ଣ୍ଣନା କରାଯାଇଛି, ଆମେ ଯେଉଁ ଓଡ଼ିଶା ପ୍ରଦେଶ ରହିଛେ ଉତ୍କଳ ପ୍ରଦେଶ, ବହୁତ ଭାଗ୍ୟବାନ ଯେଉଁମାନେ ଉତ୍କଳରେ ଜନ୍ମ ହୋଇଛନ୍ତି, ଉତ୍କଳେ ପୁଣି ପୁରୁଷୋତ୍ତମା, ପୁରୁଷୋତ୍ତମ କ୍ଷେତ୍ର ଦଶ ଯୋଜନ ବ୍ୟାପିକ ରହିଛି ସେ ପୁରୁଷୋତ୍ତମ କ୍ଷେତ୍ର, ତେଣୁ ଏ ପୁରୁଷୋତ୍ତମ କ୍ଷେତ୍ର ହେଉଛି ସର୍ବଶ୍ରେଷ୍ଠ କ୍ଷେତ୍ର। ଏ କ୍ଷେତ୍ର ଆରମ୍ଭ ହେଉଛି ଭୁବନେଶ୍ୱରରୁ। ଭୁବନେଶ୍ୱର ହେଉଛି କ୍ଷେତ୍ରପାଳ ରହିଛନ୍ତି, ଶିବଜୀ ରହିଛନ୍ତି କ୍ଷେତ୍ରପାଳ। ତେଣୁ ଗୋଟେ ଥର ତେଣୁ ଜଣେ ଯେତେବେଳେ ଜଗନ୍ନାଥଙ୍କର ଦର୍ଶନ କରିବା ପାଇଁ ଯିବେ, ସେତେବେଳେ ସିଏ ମହାପ୍ରଭୁଙ୍କ କଥା କହୁଛନ୍ତି, ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି। ଜଣେ ଯେତେବେଳେ ପୁରୀରେ ଯିବେ ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ, ଭୁବନେଶ୍ୱରରେ ଶିବଜୀଙ୍କର ପ୍ରାର୍ଥନା କରିବେ, ତାଙ୍କର ଅନୁମତି ନେଇକି ଦର୍ଶନ କରିବେ ଜଗନ୍ନାଥଙ୍କର। ଇଏ ହେଉଛି ଦ୍ୱାରପାଳ। ଦ୍ୱାରପାଳଙ୍କର ଅନୁମତି ନ ନେଇକି ପ୍ରବେଶ କରିପାରିବେ? ତେଣୁ ରମା ଆସିଥିଲେ, ରମା ଆସିଥିଲେ ଦ୍ୱାରକା, ଦ୍ୱାରକା ଆସିଥିଲେ ଦ୍ୱାରପାଳ ବ୍ରହ୍ମା ଭୁଲ କରିବେ ନାହିଁ। ଆଉ ଲୋକମାନେ ଜାଣୁନାହାନ୍ତି, ଆମେ ସମସ୍ତେ ନ ଯାଇପାରିଲେ ମଧ୍ୟ ଶିବଜୀଙ୍କ ଯେଉଁ ମନ୍ଦିର ରହିଛି, ଲିଙ୍ଗରାଜ ମନ୍ଦିର ରହିଛି, ଗାଡ଼ି ଯେଉଁ ଯିବ କଟକ ରୋଡ଼ରେ ଯେଉଁ ଗାଡ଼ି ଯିବ, କଳ୍ପନା ଦେଇକରି ଯେଉଁ ଯିବ ପୁରୀକୁ ଯିବ, ସେଇଠି ଦେଖାଯିବ, ମନ୍ଦିର ଦେଖାଯିବେ, ତେ ଉଚ୍ଚା ରହିଛି ଦେଖିକରି। ସେଇଠି ମଧ୍ୟ ଭଗବାନଙ୍କ ଯେଉଁ ରହିଛି କ'ଣ ଯେଉଁ ଉପରେ ରହିଛି ଚକ୍ର, ଶିବଜୀଙ୍କ ମନ୍ଦିର ଉପରେ ତ୍ରିଶୂଳ ରୁହେ, ବିଷ୍ଣୁ ମନ୍ଦିର ଉପରେ ଚକ୍ର ରୁହେ। ତେଣୁ କେବଳ ଜଣେ ଚକ୍ରକୁ ଦେଖିଦେଲେ ଭଗବାନଙ୍କ ଦର୍ଶନ କରିବେ, ଏଇଟା ବର୍ଣ୍ଣନା କରାଯାଇଛି ପୁରୀରେ ଚୈତନ୍ୟ ମହାପ୍ରଭୁ କଥା କହୁଛନ୍ତି। ଯେତେବେଳେ ଆମେ ମନ୍ଦିରକୁ ଯାଉଛେ, ମନ୍ଦିର ଦର୍ଶନ ନହେଲେ କେବେ କେତେଜଣ ଯାଇପାରୁନାହାନ୍ତି, ତାଙ୍କ ପାଇଁ ପତିତ ପାବନ ରହିଛନ୍ତି, ସାମ୍ନାରେ ପତିତ ପାବନ ରହିଛନ୍ତି, ଏବଂ ପତିତ ପାବନ ବାନା ମଧ୍ୟ ରହିଛି। ସେ ବାନାର ମଧ୍ୟ ବହୁତ ରହିଛି କ'ଣ ଅଦ୍ଭୁତ କାର୍ଯ୍ୟ ସବୁ ରହିଛି। ନେଚର ଯେଉଁ ଲ ରହିଛି ତାକୁ ଡିଫିଟ୍ କରୁଛି ସିଏ, ବାନାର ଏତେ ଶକ୍ତି ରହିଛି। ଯେଉଁ ଦିଗରୁ ପବନ ଆସୁଥିବ ବାନାଟା ଯେଉଁ ଉଡ଼ିବ ତା ବିପରୀତ ଦିଗରେ ଉଡ଼ିବ, କିନ୍ତୁ ଏ ଯେଉଁ ଜଗନ୍ନାଥ ମନ୍ଦିରରେ ଯେଉଁ ରହିଛି ବାନା, ସେ ଯେଉଁ ପଟୁ ପବନ ଆସୁଥିବ ସେଇ ପଟକୁ ବୁଝିବ ସିଏ ବାନାର। ଏ ଅଦ୍ଭୁତ ଭଗବାନ ଭଗବତା, ଏଇଭଳି ଭାବରେ ଅନେକ ଭଗବାନଙ୍କ ଜଗନ୍ନାଥଙ୍କ ଲୀଳା ସବୁ ଅଦ୍ଭୁତ କାର୍ଯ୍ୟ ସବୁ ରହିଛି ଜଗନ୍ନାଥ ମନ୍ଦିରରେ, ବହୁତ କଥା ରହିଛି। ତେଣୁ ଆଉ ଗୋଟେ କଥା ହେଉଛି ଯେଉଁ ପାଚେରୀ ରହିଛି ମେଘନାଥ ପାଚେରୀ, ମେଘନାଥ ପାଚେରୀ ଆମେ ପ୍ରବେଶ କରିଗଲେ ଜଗନ୍ନାଥ ମନ୍ଦିର ଭିତରେ ସମୁଦ୍ରର ଢେଉ ସବୁ ଆସିବ, ଶୁଭିବ ନାହିଁ, କିନ୍ତୁ ପାଚେରୀ ପୂର୍ବରୁ ସବୁ ଶୁଭୁଥିବ। ଏଇଠି ମଧ୍ୟ ମନ୍ଦିରରେ ମୋର ଅନୁଭବ ହେଉଛି, ଏଠି ମଧ୍ୟ ରାମଜୀଙ୍କର ସେଇଭଳି ଭାବରେ ରହିଛି ଶକ୍ତି ରହିଛି। ଏ ପାଖରେ ରହିଛି ଟ୍ରେନ୍ ଲାଇନ୍ ଯାଇଛି, ଟ୍ରେନ୍ କେତେ ହର୍ନ ଦେଉଛି, ଗେଟ୍ କ'ଣ କରୁଛି, ଗେଟ୍ ରହିଛି, କିନ୍ତୁ ଏଠିକି ଶୁଭୁ ନାହିଁ, ଡିଷ୍ଟର୍ବାନ୍ସ ହେଉ ନାହିଁ। ଆମର ଯେଉଁ ରହିଛି ବାହାନଗା, ବାହାନଗାରେ ବହୁତ ଆଗରୁ କଥା କହୁଥିଲି, ତେଣୁ ସେଠି କଥା କହିବା ମାନେ ସବୁବେଳେ ଡିଷ୍ଟର୍ବାନ୍ସ, ସିଟି ବାଜୁଥିବ ସବୁବେଳେ ଡିଷ୍ଟର୍ବାନ୍ସ, କିନ୍ତୁ ଏଠି ମଧ୍ୟ ପାଖରେ ରହିଛି, କିନ୍ତୁ ଏଠି ନୋ ଡିଷ୍ଟର୍ବାନ୍ସ। ଏ ରାମଜୀଙ୍କର ଗୋଟେ କୃପା, ଅଦ୍ଭୁତ ଅଦ୍ଭୁତ କାର୍ଯ୍ୟ ସବୁ ରହିଛି। ତେଣୁ ଯାହା ହଉ, ଏଇଭଳି ଭାବରେ ପୁରୀ କଥା କାହିଁକି ଆସିଲା ନା, ଯେଉଁ ରହିଛି ପୁରୀ ଜଗନ୍ନାଥଙ୍କର ଏଇଭଳି ଭାବରେ ଶକ୍ତି ରହିଛି, ତେଣୁ ଜଗନ୍ନାଥ ଯେଉଁମାନେ ଦର୍ଶନ କରିପାରନ୍ତି ନାହିଁ ସେମାନେ କେବଳ ଚକ୍ର ଦେଖିଦେଲେ ସେ ଭଗବାନଙ୍କର ଦର୍ଶନ ହେଇଗଲା, ମହାପ୍ରଭୁ କଥା କହୁଛନ୍ତି, ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି। ତେଣୁ ସେହିଭଳି ଭାବରେ ମନ୍ଦିରରେ ଯେଉଁ ଚକ୍ର ରହିଛି, ଉଚ୍ଚା ମନ୍ଦିର ହେଉଥିଲା, ସେଇଥିପାଇଁ ଲୋକ ତାକୁ ନ ଯାଇପାରିଲେ ମଧ୍ୟ ଦୂରରୁ ଦେଖିକରି ଭଗବାନ ପ୍ରଣାମ କରିବେ, ଏଇଭଳି ଭାବ। ସେଥିପାଇଁ ମନ୍ଦିର ବହୁତ ଉଚ୍ଚ କରାଯାଏ ଆଜିକାଲି, କିନ୍ତୁ ପୁରୀରେ ଏଭଳି ବ୍ୟବସ୍ଥା ହୋଇଯାଇଛି, ଜଗନ୍ନାଥ ମନ୍ଦିର ବହୁତ ଉଚ୍ଚା ରହିଛି, ଆପଣ ବହୁତ ଦୂରରୁ ଦେଖିପାରିବେ ଜଗନ୍ନାଥ ମନ୍ଦିରକୁ। ମହାପ୍ରଭୁ ଯେତେବେଳେ ଯାଉଥିଲେ ଜଗନ୍ନାଥ ପୁରୀ ଯାଇଥିଲେ ସନ୍ନ୍ୟାସ ଗ୍ରହଣ କରିକରି, ସେହି ସମୟରେ ଯେଉଁ ଆମର ରହିଛି ଅଠରନଳା, ସେଇଠି ଭଗବାନଙ୍କର ଚକ୍ର ଚକ୍ରରେ ଥିବା ବାନକୁ ଦର୍ଶନ କଲେ, ପତିତ ପାବନ ବାନା, ନୀଳ ଚକ୍ରେ ହେ ଦେଖ ଉଡ଼ୁଛି ବାନା, ପତିତ ପାବନ ନାମଟି ଯାର ନା, ନୀଳ ଚକ୍ରେ ହେ ଦେଖ ଉଡ଼ୁଛି ବାନା, ପତିତ ପାବନ ନାମଟି ଯାର ନା। ଭଗବାନ ବାନା ମହାପ୍ରଭୁ ଦେଖିକିରି ସେ ତ କ୍ରୋଧ ପ୍ରକାଶ କରିଥିଲେ, ଭଗବାନ ଯେ ଗୋଟେ ଲୀଳା ମହାପ୍ରଭୁଙ୍କର ନିତ୍ୟାନନ୍ଦ ପ୍ରଭୁ ତାଙ୍କର ଦଣ୍ଡକୁ ଭାଙ୍ଗି ଦେଇଥିଲେ। ତେଣୁ ମହାପ୍ରଭୁ କହିଲେ ତମେ ଆଗରେ ଯାଅ ନା ମୁଁ ଆଗରେ ଯିବି, ନା ପ୍ରଭୁ ଆପଣ ଆଗରେ ଯାଆନ୍ତୁ। ତେଣୁ ବହୁତ ସ୍ପିଡ଼ରେ ଚାଲିଲେ ଭଗବାନ ମହାପ୍ରଭୁ, ଏସବୁ ଲୀଳା ରହିଛି ଯାହା ଚୈତନ୍ୟ ଚରିତାମୃତ ଲୀଳା ଆସିଯାଉଛନ୍ତି। ତେଣୁ ଏହିଭଳି ଭାବରେ ଶିବଜୀଙ୍କର ମନ୍ଦିର ଉପରେ ଯେଉଁ ରହିଛି ବାନା ରହିଛି ଚକ୍ର ରହିଛି ତ୍ରିଶୂଳ ରହିଛି ଏସବୁ ଦେଖିକିରି ସେଇଠି ପ୍ରଣାମ କରିବା କଥା, ଅନୁମତି ନେବା କଥା। ଯାହା ହଉ ଏଇ ଭୁବନେଶ୍ୱର କଥା ପଢ଼ିଲା, ଭାଗବତ ଶୁଣିବା ପାଇଁ ହେଲେ ଏଇଭଳି ଭାବରେ ଯୋଗ୍ୟତା ଦରକାର, ଆମେ ନିଜ ଚେଷ୍ଟାରେ ପଢ଼ିକି କ'ଣ ଯିବା। ତେଣୁ ଏଇଠି ଯେଉଁ ଶିବଜୀ ଭାଗବତ କହୁଥିଲେ ଯେଉଁ ରହିଛି ଏକାମ୍ର, ଏକାମ୍ର କାନନ ରହିଛି, ବର୍ତ୍ତମାନ ମଧ୍ୟ ରହିଛି ଏକାମ୍ର ନଗର ରହିଛି, ସେଠି ଭୁବନେଶ୍ୱର ରହିଛି ସ୍ଥାନ ରହିଛି। ଏକାମ୍ର କାନ ଗୋଟେ ଆମ୍ବ ଗଛ ଥିଲେ, ବିରାଟ ଆମ୍ବ ଗଛ, ଯେଉଁଠି ଶିବଜୀ ପାର୍ବତୀଙ୍କୁ, ପାର୍ବତୀଙ୍କ ଇଚ୍ଛା ହେଲା ଭାଗବତ ଶୁଣିବା ପାଇଁ, ତେଣୁ ସେଠି ସେ ଭାଗବତ କହୁଥିଲେ। ତେଣୁ ଭାଗବତ ସମସ୍ତେ ଶୁଣିବାର ଅଧିକାର ନାହିଁ, ଭାଗବତ ଯେଉଁମାନେ ଅନଧିକାରୀ ଭାଗବତ ଅନ୍ତିମରେ ଭଗବାନ କହିବେ ସେ କଥା ଉଦ୍ଧବଙ୍କୁ, ଏସବୁ ସେମାନଙ୍କୁ କହିବ ନାହିଁ। ଯଦି ଭଗବତ ଗୀତାରେ ଭଗବାନ କହିଲେ ଅର୍ଜୁନଙ୍କୁ, ସମସ୍ତଙ୍କୁ କହିବ ନାହିଁ। ସେଇଭଳି ଭାବରେ ଭାଗବତ ଶ୍ରବଣ କରିବାର ଅଧିକାରୀ ବ୍ୟକ୍ତି ସବୁ ରହିଛନ୍ତି। ଅବଶ୍ୟ ଭାଗବତ ଏଭଳି ଶାସ୍ତ୍ର ଜଣଙ୍କର ଅଧିକାର ନଥିଲେ ମଧ୍ୟ ଯଦି ଜଣେ ଶ୍ରବଣ କରିବ ତାହେଲେ ସେ ଅଧିକାର ପ୍ରାପ୍ତ ହେବ। ଯାହା ହଉ ଏଇଭଳି ଭାବରେ ଯେଉଁ କଥା ରହିଛି, ଶିବଜୀ ସେଠି ବ୍ୟବସ୍ଥା କଲେ କେହି ରହିବେ ନାହିଁ, ପଶୁପକ୍ଷୀ ଯିଏ ଥିଲେ ସେ ସବୁ ବାହାର କରିଦେବା କଥା। ଶିବଜୀ ସିଏ କେବଳ ପାର୍ବତୀ ଏବଂ ଶିବଜୀ ରହିଛନ୍ତି, ଶିବଜୀ କଥା କହୁଛନ୍ତି। ଶିବଜୀ ଗୋଟେ କଣ୍ଡିସନ କରିଥିଲେ, ମୁଁ ଯେତେବେଳେ କହିବି ଭାଗବତ ମୋତେ ହୁଁ ମାରିବ ବୋଲେ ନା, ସେ ଭଗବାନଙ୍କ ଲୀଳାରେ ପ୍ରବିଷ୍ଟ ହେଇଯାଇଛି କଥା କହୁଛନ୍ତି, ତେଣୁ ସେ ହୁଁ ମାରିଲେ ଶୁଭୁଥିବ, ହଁ ଶୁଣୁଛନ୍ତି ସେ କହିକିରି। ଯେତେବେଳେ ଶିବଜୀ ଟିକେ ଆଖି ବହନ କରି କଥା କହୁଛନ୍ତି, ଭାବରେ କଥା କହୁଛନ୍ତି, ଭଗବାନ ଲୀଳା ଭଗବାନ ସେଠି ରହିଛନ୍ତି, ଭାଗବତ ଭାବରେ ଭଗବାନ ରହିଛନ୍ତି। ପ୍ରଭୁପାଦ ମହାରାଜ କହନ୍ତି, ୟୁ ୱିଲ୍ ସି ଦି ପ୍ରେଜେନ୍ସ ଅଫ୍ ଦି ଲର୍ଡ ଇନ୍ ଦ ପେଜେସ୍ ଅଫ୍ ଶ୍ରୀମଦ୍ ଭାଗବତମ୍। ଭାଗବତ ଶାସ୍ତ୍ର ଆପଣ ଅଧ୍ୟୟନ କରନ୍ତୁ ବା ଶ୍ରବଣ କରନ୍ତୁ, ହଁ ଏଠି ଭଗବାନଙ୍କୁ ଦର୍ଶନ କରିବେ। ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି, ଭଗବାନ ଯେତେବେଳେ ଶରୀରକୁ ତ୍ୟାଗ କଲେ ବା ଏ ସ୍ୱଧାମକୁ ତ୍ୟାଗ କଲେ, ତେଣୁ ସେତେବେଳେ ସେ ଏ ଭାଗବତ ପ୍ରବିଷ୍ଟ ହେଲେ, ପ୍ରବିଷ୍ଟ ହୋୟମ୍ ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି, ସେଟା ଭାଗବତ ପ୍ରବେଶ କଲେ। ତେଣୁ ଏ ଭାଗବତ ଭଗବାନ ଭିତରେ କିଛି ତଫାତ ନାହିଁ। ତେଣୁ ଶୁକଦେବ ଶିବଜୀ ଯେତେବେଳେ ଭାଗବତ କହୁଛନ୍ତି, ଇଏ ଶୁଣୁଥିଲେ ପାର୍ବତୀ ଦେବୀ ଶୁଣୁଥିଲେ, କିନ୍ତୁ ତାଙ୍କର ନିଦ୍ରା ଆସିଲା, ଚନ୍ଦ୍ରା ଆସିଲା। ଏଇଥିରେ ଜଣାପଡ଼ୁଛି ସ୍ତ୍ରୀ ଲୋକମାନେ ଏତେ ଉନ୍ନତ ନୁହନ୍ତି, କିନ୍ତୁ ଯାହା ବି ହଉ ଯଦି ସେମାନେ ଶୁଣିବେ ସେମାନେ ଉନ୍ନତ ସ୍ଥିତି ପ୍ରାପ୍ତ ହେବେ। ଭଗବତ ଗୀତାରେ ଭଗବାନ କହୁଛନ୍ତି ସେଟା, ମାଙ୍ଗି ପାଶ୍ୟ ଯୋ ପିଶୁ ପାପ ଜନୟୋ ସ୍ତ୍ରୀ ବୈଶ୍ୟ ସଦା ଶୁଦ୍ରା ତେପି ଯାଆନ୍ତି ପରାଙ୍ଗତି। ଯେଉଁମାନେ ନୀଚ ସ୍ତରରେ ଅଛନ୍ତି, ସ୍ତ୍ରୀଲୋକ ହୁଅନ୍ତୁ ବୈଶ୍ୟ ହୁଅନ୍ତୁ ବା ଶୁଦ୍ର ହୁଅନ୍ତୁ, କିନ୍ତୁ ଯଦି ସେମାନେ ଭଗବାନଙ୍କ ଶରଣରେ ଗଲେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ଦେବୀ ଯାଆନ୍ତି ପରାଙ୍ଗତି, ସେମାନେ ଶ୍ରେଷ୍ଠ ଗତି ଲାଭ କରିବେ। କିନ୍ତୁ ଯାହା ହଉ ସାଧାରଣତଃ ଭାବରେ ସ୍ତ୍ରୀ ଲୋକମାନେ ଏଠି ରହିଛନ୍ତି, ସିଏ ଯେଉଁ ପାର୍ବତୀଙ୍କ ଭଳି ଜଣେ ଏତେ ଏଲିଭେଟେଡ୍ ଓମେନ୍, ଏତେ ଏଲିଭେଟେଡ୍ ସ୍ତ୍ରୀ ଲୋକ ଜଣେ, ଏତେ ଉନ୍ନତ ସ୍ତରର, ସିଏ ପ୍ରଭୁପାଦ ମହାରାଜ ଗୋଟେ ସ୍ଥାନରେ କହିଛନ୍ତି ସେ କଥା, ହାଉ ଏଭର୍ ଏଲିଭେଟେଡ୍ ଏ ଓମେନ୍ ମେ ବି ବଟ୍ ହର୍ କନସିୟସନେସ୍ ଇଜ୍ ଲୋ। ସ୍ତ୍ରୀ ଲୋକ ଜଣେ ଯେତେ ଉନ୍ନତ ହୁଅନ୍ତୁ ନା କାହିଁକି, ତାଙ୍କର ଚେତନା ନିମ୍ନ ସ୍ତରରେ ଅଛି। ଭାଗବତ ପ୍ରଭୁପାଦ ମହାରାଜ ସବୁଠି କହୁଛନ୍ତି, ତାଙ୍କ ଭାବାର୍ଥରେ କହିଛନ୍ତି କଥା। ତେଣୁ ଯାହା ହଉ ଆମର କହିବାର ଉଦ୍ଦେଶ୍ୟ ଥିଲା, ପାର୍ବତୀ ଦେବୀ ଟିକେ ଘୁମେଇ ପଡ଼ିଲେ ଏବଂ ଚିନ୍ତା କରୁଛନ୍ତି, ଭଗବାନ କଥା କହୁଛନ୍ତି, ଭାଗବତ ଶିବଜୀ କହୁଛନ୍ତି, ଆଉ କଥା ଚାଲିଛି ପ୍ରଥମ ସ୍କନ୍ଧରେ କଥା ଆରମ୍ଭ ହେଇକି ଦଶମ ସ୍କନ୍ଧରେ ଭଗବାନଙ୍କ ଲୀଳା ରହିଛି। ତେଣୁ ଭଗବାନଙ୍କ ଲୀଳାକୁ ଶ୍ରବଣ କରିବା, ଟିକେ ଲିଦ ଲାଗୁଛି ଟିକେ ଶୋଇପଡ଼ିବା, ଘୁମେଇ ପଡ଼ିବା। ଏ ଶ୍ଳୋକ ଏ କଥାଟି ଯେତେବେଳେ କହୁଥିଲେ ଆମ ଶିଶୁମନ୍ଦ ଗୌରମନ୍ଦିର ସ୍ୱାମୀ ମହାରାଜ ଇସ୍କନ ଭୁବନେଶ୍ୱର ମନ୍ଦିରରେ, ମୁଁ ସେଦିନ ସେ ସମୟରେ ଥିଲି, ସେଠି ମନ୍ଦିରରେ ଥିଲି, ମୁଁ ଚିନ୍ତା କରୁଥିଲି ଏ କଥା ଯେ ଯାହା ହଉ ମୁଁ ଯେତେବେଳେ ଡେରିରେ ଆସିଛି ସେତେବେଳେ ନବମ ସ୍କନ୍ଧ ଚାଲିଥିଲା, ଗୁରୁଦେବ ସେତେବେଳେ ନବମ ସ୍କନ୍ଧ ଲୀଳା ଆଲୋଚନା ଚାଲିଥିଲା, ଦଶମ ସ୍କନ୍ଧ ଆମର ହେଇନି, ଭୁବନେଶ୍ୱର କଥା ହେଇନଥିଲା, ମହାରାଜ କହିନାହାନ୍ତି, ତାପରେ ବର୍ତ୍ତମାନ ଚାଲିଛି। ତେଣୁ ମୁଁ ଚିନ୍ତା କରିଥିଲି ମୁଁ ଯଦିଓ ଡେରିରେ ଆସିଛି ଇସ୍କନକୁ, କିନ୍ତୁ ମୋର ବର୍ତ୍ତମାନ ସୌଭାଗ୍ୟ ମିଳିବ ତ ସଂସ୍କୃତ ଶ୍ରବଣ କରିବି, କିନ୍ତୁ ଦଶମ ସ୍କନ୍ଦ କହିବା ପାଇଁ ଗୁରୁଦେବ ନଥିଲେ, ଚାଲି ଯାଇଥିଲେ, ଏସବୁ କଥା ରହିଛି। ଯାହା ହେଉ, ଏ ଯେଉଁ ରହିଛି ସେଇଠି ଶିବଜୀ ଯେତେବେଳେ ଆଖି ଖୋଲିଦେଲେ, ଭଗବାନ କଥା କହୁଛନ୍ତି, ଆଖି ଖୋଲିଦେଲେ ସେତେବେଳେ ଦେଖୁଛନ୍ତି ପାର୍ବତୀ ଆଖି ଡୁଳେଇ ପଡ଼ୁଛନ୍ତି, ଡୁଳେଇ ପଡ଼ୁଛନ୍ତି, କିନ୍ତୁ ହୁଁ ଶବ୍ଦ କେଉଁଠୁ ଆସୁଛି? ଏବେ ଦେଖିଲି ଉପରେ ଦେଖିଲା ବେଳକୁ ସେ ଆମ୍ବ ଗଛରେ ଗୋଟେ ଶୁଆ ପକ୍ଷୀଟି ରହିଛି। ଶୁଆ ହେଉଛନ୍ତି ସୁଖଦେବ ଗୋସ୍ୱାମୀ, ଇଏ ହେଉଛନ୍ତି ରାଧାରାଣୀଙ୍କର ସୁଖ, ରାଧାରାଣୀଙ୍କର ସୁଖ, ସେ ହୁଁ ହୁଁ ମାରୁଛନ୍ତି, ସେ ଶୁଣୁଛନ୍ତି ଭାଗବତ। ଯେଉଁମାନଙ୍କର ନାହିଁ ଅଧିକାର ନାହିଁ, ସେମାନେ ମଧ୍ୟ ଶୁଣିପାରିବେ, ଭାଗବତଙ୍କ କୃପା ରହିଛି। କୁହାଯାଉଛି ନା ଏ ଭବରୋଗକୁ ଦୂର କରିବ ଭାଗବତ। ଯଶ୍ୟାମ ବୈଶ୍ୱମାଣାୟାମ କୃଷ୍ଣେ ପରମ ପୁରୁଷେ ଭକ୍ତିର ଉତ୍ପାଦିତ ପଂଶ ଶୋକ ମୋହ ଭୟାପା। ଏ ଭାଗବତ ଶାସ୍ତ୍ର ଏଭଳି, ଇଏ ଯେଉଁମାନେ ଭବରୋଗରେ ଗ୍ରସ୍ତ ହୋଇଛନ୍ତି କେବଳ ଶୁଣିବା ମାତ୍ରକେ ତାଙ୍କର ଭବରୋଗ ଦୂର ହୋଇଯିବ, ଆଉ ଯେଉଁମାନେ ଶୁଣେଇବେ ତାଙ୍କ କଥା କ'ଣ କହିବା। ସେହିଭଳି ଭାବରେ ଯେଉଁମାନେ ପଢ଼ିବେ ତାଙ୍କର ମଧ୍ୟ ଭବରୋଗ ଦୂର ହେବ, ଏଗୋଟେ ଶ୍ଳୋକ ଅଛି ଭାଗବତରେ ଏଇଟା କୁହାଯାଇଛି। ତେଣୁ ଏଇ ଯେଉଁ ରହିଛି ଶ୍ଳୋକ ଭାଗବତ ପଢ଼ୁଛନ୍ତି, ସୁଖଦେବ ଗୋସ୍ୱାମୀ ସୁଖ ଶୁଆ ରାଧାରାଣୀଙ୍କର ଶୁଆ, ଭଗବାନ ଦ୍ୱାରକାଳୀଳା ଚାଲିଗଲା ପରେ ଏଇଠି ସେ ଆସିଥିଲେ ଏବଂ ସେ ଆସିକି ଶୁଣୁଥିଲେ। କିନ୍ତୁ ସୁଖଦେବ ଗୋସ୍ୱାମୀ ଯେତେବେଳେ ଦେଖିଲେ ଶୁଆ ଅଧିକାରୀ ଜୀବ ଜଣକ ଆସି କଥା ଶୁଣିଲେ, କହିକି କ୍ରୋଧ ପ୍ରକାଶ କରି ତାକୁ ହତ୍ୟା କରିବା ପାଇଁ ତ୍ରିଶୂଳ ଧରି ଗୋଡ଼େଇଲେ, ଏସବୁ ଲୀଳା ବର୍ଣ୍ଣନା କରାଯାଇଛି। କେଉଁଥିରେ ବର୍ଣ୍ଣନା? ଆମର ଶିଶୁ ଗୌରବ ସେନ ମହାରାଜ କହୁଥିଲେ, ଏଇଟା ଅନ୍ୟ ପୁରାଣ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ସେହି ସମୟରେ ସେ ଆସିକରି ଧାଇଁ ଧାଇଁ ଆସିକରି ବ୍ୟାସଦେବଙ୍କର ପତ୍ନୀଙ୍କ ଗର୍ଭରେ ଆଶ୍ରୟ ନେଲେ। ବ୍ୟାସଦେବ ସମସ୍ତ ଶାସ୍ତ୍ର ରଚନା କରିସାରିକରି ଅନ୍ତିମରେ ଭାଗବତଙ୍କୁ ରଚନା କଲେ। ନାରଦ ମୁନି ତାଙ୍କୁ କହିଲେ, ଏ ଭାଗବତଙ୍କୁ ରଚନା କରିନଥିବାରୁ ବା ଭଗବାନଙ୍କର ନାମ ରୂପ ଗୁଣ ଲୀଳା ଇତ୍ୟାଦି ବିସ୍ତାର ଭାବରେ ବର୍ଣ୍ଣନା କରିନଥିବାରୁ ତୁମେ ଶାନ୍ତି ପ୍ରାପ୍ତ ହେଉନା, ତେଣୁ ସେ ଭାଗବତଙ୍କୁ ରଚନା କଲେ। ତେଣୁ ରଚନା କରିକିରି ସେ ଦେଖୁଛନ୍ତି କାହାକୁ ପ୍ରଦାନ କରିବେ, ମାର୍କେଟିଂ କେମିତି ହେବ, ମାର୍କେଟିଂ ଖାଲି ପ୍ରଡ଼କ୍ଟ ବାହାର କରିଦେଲେ ହେବନି, ମାର୍କେଟିଂ ଦରକାର ନା। ପ୍ରଭୁପାଦ ମହାରାଜ ପ୍ରଡ଼କ୍ଟ ବାହାର କରିଦେଲେ ଭଗବତ କ'ଣ, ଭଗବତ ଯେଉଁ ଦର୍ଶନ, ଏବଂ ନିଜେ ମାର୍କେଟିଂ କରୁଥିଲେ। ବର୍ଣ୍ଣନା କରାଯାଇଛି ପ୍ରଭୁପାଦ ମହାରାଜ ସେହି ସମୟ ବୃନ୍ଦାବନରୁ ଆସୁଥିଲେ ଦିଲ୍ଲୀକୁ ଆସିକରି, ସେ ଯେଉଁ ବ୍ୟାକ୍ ଟୁ ଗଡ଼ ଏଣ୍ଡ ମ୍ୟାଗାଜିନ୍କୁ ସବୁ ପ୍ରୁଫ୍ ରିଡ଼ିଂ ଇତ୍ୟାଦି ସବୁ କରି ଲାଷ୍ଟକୁ ନିଜେ ମଧ୍ୟ ମାର୍କେଟିଂ କରୁଥିଲେ। ଚାହା ଦୋକାନକୁ ଯାଇକରି ଚାହା ଦୋକାନୀମାନେ ଯେଉଁ ଚାହା ପିଉଥିବେ ସେଇଠି ତାଙ୍କୁ ପୁଷ୍ କରୁଥିବେ, ନିଅନ୍ତୁ ଗୋଟେ ବ୍ୟାକ୍ ଟୁ ଗଡ଼ ଏଣ୍ଡ। ପ୍ରଭୁପାଦ କୃପା ଦେଖନ୍ତୁ, ଆଜି ଆମେ କିଭଳି ଭାବରେ ଭଗବାନ କଥା କହିବା ପାଇଁ ଆମେ ସୁଯୋଗ ପାଇ ପ୍ରାପ୍ତ ହେଇଛେ, ପ୍ରଭୁପାଦଙ୍କ ତପସ୍ୟା। ତେଣୁ ଏହିଭଳି ଭାବରେ ଯେତେବେଳେ ବ୍ୟାସଦେବ ଦେଖିଲେ ଉପଯୁକ୍ତ କେହି ନଥିଲେ, ତେଣୁ ସେ ତପସ୍ୟା କଲେ। ତେଣୁ ସୁଖଦେବ ଗୋସ୍ୱାମୀ ଭଗବାନଙ୍କ କୃପାରୁ ସୁଖଦେବ ଗୋସ୍ୱାମୀ ତାଙ୍କ ପୁତ୍ର ରୂପରେ ଆସିଲେ, ସେ ଯାଇକି ତାଙ୍କ ପତ୍ନୀଙ୍କ ଗର୍ଭରେ ଆଶ୍ରୟ ନେଲେ। ଏ କଥା ସବୁ ବହୁତ କଥା ରହିଛି। ତେଣୁ ଏହିଭଳି ଭାବରେ ସୁଖଦେବ ଶିବଜୀ କହୁଛନ୍ତି, ମୁଁ ଜାଣେ ଭାଗବତ ଅହମ୍ ବେଦି ଏବଂ ସୁଖ ବେଦିନି, ସୁଖ ମଧ୍ୟ ଶୁଣୁଥିଲେ, କିନ୍ତୁ ବ୍ୟାସ ବେଦି ନ ବେଦିବା, ବ୍ୟାସ ଜାଣିଛନ୍ତି କି ନାହିଁ ମୁଁ କହିପାରିବି ନାହିଁ। ଏ କଥା ଶୁଣି ପାର୍ବତୀ କହୁଛନ୍ତି, କେଉଁ ବ୍ୟାସ କଥା କହୁଛନ୍ତି, ଯେ ଭାଗବତ ରଚନା କରିଥିଲି ନା? ହଁ ସେଇ ବ୍ୟାସ ରଚନା କରିଛନ୍ତି, ଜାଣିଛନ୍ତି ନାହିଁ ପଚାରୁଛନ୍ତି, ଜାଣିପାରୁନାହାନ୍ତି ନା। ଭକ୍ତିଆ ଭାଗବତମ ଗ୍ରାହ୍ୟ, ଭାଗବତଙ୍କୁ ଭକ୍ତରେ ଭକ୍ତିରେ ଜାଣିପାରିବେ, ନ ବୁଦ୍ଧିଆ ନ ଚ ଟିକା, ବୁଦ୍ଧି ମାଧ୍ୟମରେ ବା ଟିକା ମାଧ୍ୟମରେ ଆମେ ବୁଝିପାରିବା ନାହିଁ ଭାଗବତଙ୍କୁ। ସେ ଶାସ୍ତ୍ର ଏଭଳି ଶାସ୍ତ୍ର, ଶ୍ରୀମନ୍ତ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହନ୍ତି, ବିଶ୍ୱର ସମଗ୍ର ଯେତେ କ'ଣ ଲାଇବ୍ରେରୀ ରହିଛି, ପାଠାଗାର ରହିଛି, ସବୁ ଯେତେ ଗୋଲ୍ଡ ମେଡ଼ାଲ ସବୁ ରହିଛନ୍ତି, ଯେତେ ନୋବେଲ ପ୍ରାଇଜ୍ ସବୁ ଅଛନ୍ତି, ସେ ସବୁ ଶାସ୍ତ୍ର ସବୁ ଗ୍ରନ୍ଥ ରଚନା ନଷ୍ଟ ହେଇଗଲେ ମଧ୍ୟ କିଛି ଚିନ୍ତା ନାହିଁ, ଯଦି ଭାଗବତମ ଶାସ୍ତ୍ର ରହିଛି। ଏଭଳି ଶାସ୍ତ୍ର ଭାଗବତମ, ଭଗବାନ ସ୍ୱୟଂ ଭଗବାନ ଭଳି ଇଏ, ଭଗବାନଙ୍କ ରୂପ ସ୍ୱରୂପ ଇଏ ଭାଗବତମ। କୃଷ୍ଣର ଶ୍ରୀଅଙ୍ଗ, ଏ ଭାଗବତମ ହେଉଛନ୍ତି ଭଗବାନଙ୍କର ଅଙ୍ଗ। ତେଣୁ ଏ ଯେଉଁ ଭାଗବତମ ରହିଛନ୍ତି ଏଇଟାକୁ ଅନ୍ୟମାନେ ବୁଝିପାରିବେ ନାହିଁ, ତେଣୁ ଏ ପଏଣ୍ଟଟା ଆସୁଥିଲା। ତେଣୁ ଭଗବାନଙ୍କ ଲୀଳା ଏ ଭାଗବତମରେ ଆମେ ନିଜେ ବୁଝିପାରିବା ନାହିଁ, ବୁଝିବା ପହେଲେ ଗ୍ରନ୍ଥ ଭାଗବତକୁ ବୁଝିବା ପହେଲେ ଭକ୍ତ ଭାଗବତଙ୍କର କୃପାରୁ ଆମେ ବୁଝିବା, ଆମେ ନିଜ ଚେଷ୍ଟାରେ ବୁଝିପାରିବା ନାହିଁ। ତେଣୁ ଏଇ ଯେଉଁ ଭଗବାନଙ୍କ ଲୀଳା ସବୁ ରହିଛି, ଆମେ ଯେଉଁ ଆଲୋଚନା କରୁଛେ, ଏ ଲୀଳାକୁ ସମସ୍ତେ ବୁଝିପାରିବେ ନାହିଁ। ସମସ୍ତେ ବୁଝିପାରିବେ ଯେଉଁମାନେ ଏ ଧାରକୁ ଆସିନାହାନ୍ତି, ମହାପ୍ରଭୁଙ୍କ ଧାରକୁ ଯେଉଁମାନେ ଆସିନାହାନ୍ତି ସେମାନେ ବୁଝିପାରିବେ ନାହିଁ। ସେମାନେ ଭାବିବେ ଏସବୁ ମନଗଢ଼ା କଥା ସବୁ ରହିଛି, ଏଭଳି ଭାବେ ଚିନ୍ତା କରିବେ, କିନ୍ତୁ ଏଥିରେ କୌଣସି ମନଗଢ଼ା କଳ୍ପନା ନାହିଁ, କିଛି ଭାଗ ବାସ୍ତବ କଥା। ଏ ଲୀଳା ଚାଲିଥିଲା, ଦ୍ୱାରକା ଲୀଳା, ଏସବୁ ବ୍ୟାସଦେବ ରଚନା କରିଛନ୍ତି। ତେଣୁ ଶୁକଦେବ ଗୋସ୍ୱାମୀ ଯେତେବେଳେ ତାଙ୍କ ପୁତ୍ର ରୂପେ ଆସିଲେ, ଶୁକଦେବ ଗୋସ୍ୱାମୀ ସେ ପ୍ରଦାନ କଲେ, ଭାଗବତଙ୍କୁ ପ୍ରଦାନ କଲେ, ମାର୍କେଟିଂ ହେଲା ସେଇଠି। କିନ୍ତୁ ଶୁକଦେବ ଗୋସ୍ୱାମୀ ପ୍ରଦାନ କରିବା ପୂର୍ବରୁ ଶୁକଦେବ ଗୋସ୍ୱାମୀ ମାଆଙ୍କ ଗର୍ଭରେ ରହିଛନ୍ତି, ସେ ଆସୁନାହାନ୍ତି। ବାର ବର୍ଷ ନା କେତେ ବର୍ଷ ରହିଗଲେ ମାଆଙ୍କ ଗର୍ଭରେ, କାହିଁକି ଆସୁନାହାନ୍ତି ନା? ସେ ଜାଣିଛନ୍ତି ଭୌତିକ ଜଗତ ଗଲାମାନେ ଭୌତିକ ଜଗତର ମୋହରେ ପଡ଼ିଯିବେ, ମାୟାରେ ପଡ଼ିଯିବେ, ତେଣୁ ସେ ଆସୁନାହାନ୍ତି, ମାଆଙ୍କ ଗର୍ଭରେ ରହିବେ ରହିବେ। ଆମର ଗୋଟେ ଗୀତ ଅଛି ନା, ଗର୍ଭବାସ ଦୁଃଖ ପ୍ରଭୁ ଇଏ ମୋର ଭଲ, କିନ୍ତୁ ଯେଉଁଠି ମୁଁ ଆପଣଙ୍କର ସ୍ମରଣ କରିପାରିବି, କିନ୍ତୁ ମୋ ଦୁଃଖ ହେଲେ ମଧ୍ୟ ମୁଁ ରହିବି ଗର୍ଭରେ ଆପଣଙ୍କ ସ୍ମରଣ, କିନ୍ତୁ ଆପଣ ଯଦି ଭୁଲିଗଲି ତାହେଲେ ଯେତେ ଉନ୍ନତ ଲାଇଫ ଜୀବନ ପାଇଲେ କ'ଣ ଲାଭ ଅଛି? ଏଭଳି ଭାବରେ ଆମର ଗୋଟେ ସଙ୍ଗୀତ ଅଛି, ବୈଷ୍ଣବ ସଙ୍ଗୀତ ଅଛି। ତେଣୁ ଏଭଳି ଭାବରେ ଭଗବାନ ବ୍ୟାସଦେବ ଯାଇକି ଭଗବାନଙ୍କୁ ଅନୁରୋଧ କଲେ, ତେଣୁ ଭଗବାନ ନିଜେ ଆସିକରି ତାଙ୍କୁ ଆଶ୍ୱାସନା ଦେଲେ ଯେ ତମେ ଆସ, ତମକୁ ମାୟାଗ୍ରସ୍ତ କରିବ ନାହିଁ, ମାୟାର ଅଧିଶ୍ୱର ଯେତେବେଳେ ପିତାଙ୍କ କଥା ବି ମାନିଲେ ନାହିଁ। କାହିଁକି? ଶୁକଦେବ ଗୋସ୍ୱାମୀ ନା ପିତା ଯଦିଓ ଭଗବାନଙ୍କ ଜଣେ ଅବତାର, କିନ୍ତୁ ସିଏ ସାଂସାରିକ ଲୀଳାରେ ରହିଛନ୍ତି। ତେଣୁ ଭଗବାନ ଯେତେବେଳେ ଆଶ୍ୱାସନା ଦେଲେ ସେତେବେଳେ ସେ ଆସିଲେ, ଜନ୍ମଗ୍ରହଣ କଲେ ଚାଲିଲେ, ରହିଲେ ନାହିଁ। ଭାଗବତଙ୍କ ଶାସ୍ତ୍ରକୁ ଯେତେବେଳେ କହୁଛନ୍ତି ସୌନକାଦୁରୀ ସୀମାନଙ୍କୁ ସୁଖ ଗୋସ୍ୱାମୀରେ, ସେହି ସମୟରେ ସେ ଗୁରୁଦେବଙ୍କୁ ସ୍ମରଣ ପ୍ରଣାମ କରୁଛନ୍ତି ଦୁଇଟି ଶ୍ଳୋକରେ। ତେଣୁ ଏ କଥାଟି କହୁଛନ୍ତି ଯେ ପ୍ରବଜନ୍ତମ୍, ଜନ୍ମ ହେଲେ ତ ପ୍ରବଜା କରିବା ପାଇଁ ଚାଲିଗଲେ, କୌଣସି ସଂସ୍କାର ଗ୍ରହଣ କରିନାହାନ୍ତି। ଅନୁପେଦମ ଅପେତ କୃତ୍ୟମ ଦୈପାୟନ ବିରହ କାତର ଆଦୁଭାବ, ଦୈପାୟନ ଭଗବାନ ପ୍ରାର୍ଥନା କରିଥିଲେ, ଏ ଗୋଟେ ଦ୍ୱୀପରେ ଜନ୍ମଗ୍ରହଣ କରିଥିଲେ ବୋଲି ତାଙ୍କର ନାମ ହେଉଛି ଦୈପାୟନ, କୃଷ୍ଣ ଦୈପାୟନ ବ୍ୟାସ ପରାଶର ଏବଂ ସତ୍ୟବତୀଙ୍କର ପୁତ୍ର ରୂପରେ ଆସିଥିଲେ। ତେଣୁ ସିଏ କ'ଣ କଲେ, ତାଙ୍କ ପଛରେ ଯାଉଥିଲେ, ତାଙ୍କ ନାମକରଣ ହେଇନି, ତେଣୁ ପୁତ୍ର ପୁତ୍ର ବୋଲି ବିରହରେ ଡାକୁଥିଲେ, କିନ୍ତୁ ସେ ଶୁଣିଲେ ନାହିଁ। ଏବେ ସେଇ ଯେଉଁ ଡାକୁଥିଲେ ତାର ପ୍ରତିଧ୍ୱନି ହେଉଥିଲା, ବଦ୍ରିକା ଆଶ୍ରମ ନିୟର ରହିଛି, ବରକୋଳି ଗଛ ସବୁ ରହିଛି, ବେରି ବେରି ଗଛ। ତେଣୁ ଏହିଭଳି ଭାବରେ ମନ ଦୁଃଖରେ ଆସିଥିଲେ, ପୁତ୍ର ଜନ୍ମ ହେଲା ଭାବୁଥିଲେ, ତାକୁ ଭାଗବତ କହିବେ ବୋଲି ଭଗବାନ ପ୍ରାର୍ଥନା କରିଥିଲେ ଗୋଟେ ଉପଯୁକ୍ତ ପୁତ୍ର ପ୍ରଦାନ କରିବା ପାଇଁ, କିନ୍ତୁ ସେ ପୁତ୍ର ତ ପଳେଇଗଲେ ଆଉ କ'ଣ କରିବେ? ତେଣୁ ତାଙ୍କର ଅନ୍ୟ ଶିଷ୍ୟମାନଙ୍କୁ, ଯେଉଁମାନେ ଯାଆନ୍ତି ଜଙ୍ଗଲକୁ କାଠ ଆଣିବା ପାଇଁ, ସେମାନଙ୍କୁ କେତୋଟି ଶ୍ଳୋକ ଶିଖେଇକି ପଠେଇଥିଲେ। ବ୍ରହ୍ମ ବୈବେଦ ପୁରାଣରେ ବର୍ଣ୍ଣନା କରାଯାଇଛି ତିନୋଟି ଶ୍ଳୋକ, ବା ଏଇଟା ବୈବ ପୁରାଣ କିଏ ବହୁତ ବର୍ଣ୍ଣନା କରେ, କିନ୍ତୁ ବ୍ରହ୍ମ ବୈବେଦ ପୁରାଣରେ କଥା ବର୍ଣ୍ଣନା କରାଯାଇଛି ଯେ ଯାଉ, ଏଭଳି ଭାବରେ ଦୁଇ ତିନିଟି ଶ୍ଳୋକ ରହିଛି। ତା ଦେହରେ ପ୍ରସିଦ୍ଧ ଶ୍ଳୋକ ହେଉଛି ଜଙ୍ଗ କ'ଣ, ଅହୋ ବାକିଟମ ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି ଯାହାଙ୍କର ଶରଣରେ ଆମେ ଯିବା? ଏହି ଶ୍ଳୋକ ସବୁ ଯେତେବେଳେ ଆବୃତ୍ତି କରୁଥିଲେ ବ୍ୟାସଦେବଙ୍କର ଶିଷ୍ୟମାନେ, ସେତେବେଳେ ବ୍ରହ୍ମଚିନ୍ତନ କରୁଥିଲେ ଶୁକଦେବ ଗୋସ୍ୱାମୀ। ତେଣୁ ସେ ଯେତେବେଳେ ଶୁଣିଲେ ସେତେବେଳେ ସେ ଆକର୍ଷିତ ହେଇକରି ଆସିଲେ, ଏଭଳି ଭଗବାନ ରହିଛନ୍ତି, ମୁଁ ହେ କାହିଁକି ବ୍ରହ୍ମଚିନ୍ତନ କରୁଛି, ଧିଙ୍ଗ ମେ ମତି ମୋର ମତିକୁ ଧିଙ୍ଗ, ଏଇଭଳି ଭାବରେ ଭାଗବତଙ୍କ ଗୋଟେ ଶ୍ଳୋକ ଅଛନ୍ତି ଦ୍ୱିତୀୟ ସ୍କନ୍ଧରେ। तत्र द्वितीयस्कन्धरे प्रथमाध्यायः सुखदेवगोस्वामी कौशन्त परीक्षित महाराजको एकथा तेणु सियासि बुझिले जे ताङ्कर पिता ए भागवतम रचना कर्छन्ति तेणु ए भागवतम से आसिकरी पाठ कले श्रवण कले पिताङ्क पाखरु श्रवण कले पिता बहुत स्नेह सहित ए भागवतम ताङ्कु दौछन्ति ये होछि चारि वेद दधि भाग वचन वनित मथिले न सुखे खाइ लेना परिचित चारि वेद दधि को मन्थिले मन्थिले न सुख खाइले न परिचित एटा प्रकृति व्यासदेव एटा भागवत भाग करछन्ति लहुणी भळि वेद होची गोटे दही भळी तार लहुणी होची भागवतम तेणु व्यासदेव पुत्र को सुखदेव गोस्वामी को बहुत स्नेह सहित प्रदान करे भागवत शुणा बहुत स्नेह प्रदान करे भागवत श्रवण कर ग्रहण कर बहुत लोभर ग्रहण कर भागवत प्रथम स्कंध तृतीय अध्याय तेयास श्लोक रही है कथाटी कहते कौन ना चालीस नंबर श्लोक कहुई इदम भागवतम नाम पुराणम ब्रह्म संगीतम उत्तम श्लोक चरितम चकार भगवान सी निश्चय सह लोकस्य कौन धन्य स्वस्थ आयन महत ये भागवतम ये ब्रह्म भगवान इदम भागवतम नाम पुराणम ब्रह्म संगीतम ये भागवत पुराण हो ब्रह्म संगीत भगवान भड़ी एवं उत्तम श्लोक चरितम भगवान चरित्र रही चकार भगवान ऋषि ऋषि कहले व्यासदेव ये रचना कले मैं नरनारायण ऋषि कहवा जी भी हूँ तुम आसूस कथा तेणु एवं निश्चय सह लोकस्य लोक मान श्रेय प्रदान करा एवं निश्चय सह लोकस्य कौन धन्य स्वस्थ आयन महत जी शुणवे से धन्य है से आनंद प्राप्त हे सुख प्राप्त हे सुअस्थि हो महत् शास्त्र ये श्लोक भाष्य आचार्य मैंने कहते व्यासदेव बहुत स्नेह रे ए भागवत पुत्र को शुणुते अनेक शिष्य थे ऋग ऋग्वेद को प्रदान कले पैलपु सामवेद को प्रदान कले जैमिन ऋषि को यह सब विभिन्न वेद उपनिषद को सब विभिन्न शिष्य मान प्रदान कले कि भागवत को क्या दे उपयुक्त पात्र नेणु पुत्र होती उपयुक्त पात्र तेणु बहुत आनंद अठर हजार श्लोक को शुणा सुखदेव गोस्वामी बहुत आनंद श्रवण कर श्रवण करे चलीगले ग्रहण कर सारा सरीगला कम सरीगला चलीगले कि कहुए से कौटी आसती ना ये प्रश्न पचारौनका ऋषि मान को सौनका ऋषि मान पचार सुध गोस्वामी को सबोधन मात्र गृहेश गृह मेदिना अवक्षत महाभाग तीर्थी कर्वन कदाश्रम से कौन स्थान कौन से आश्रम ना सुखदेव गोस्वामी आश्रम ना पिताङ्क श्रवण कले चलीगले कौटि जमी आम षड गोस्वामी मैंने एक एक वृक्ष मड़े एक एक रात्रि शयन तेनाली भाव अलक्षित भाव से रोते कई जान ना कौट आश्रम कौन ये गोटे गृह को जो जाती गोधन मात्र गोधन मात्र कहले तीस मिनिट प्रभुपाद महाराज कहते तीस मिनिट से रहा अवक्षत महाभाव तीर्थी पूर्वन तदाश्रम कहीं रहा ना से आश्रम को तीर्थर परिणत कर दिखती मंगलपाई से रुंत सी जदि किसी दे तो भल कथा नदेले से चलीगले किसी खाद्यर आवश्यकता ना तेणु यही भाव में जिते बड़े सी आसुंट जिते परीक्षित महाराज अभिशापग्रस्त होते भगवान व्यवस्था से आसी पहुँचगले से फोन करा आम भागवत शब्द हाँपे के कौन व्यवस्था कर सब कराई सब आस भागवतकार मैंने सब आस कह कि सुखदेव गोस्वामी जो भागवत कहते हैं निमंत्रण कर सुखदेव गोस्वामी अलक्षित भगवान जादृचिक ए भगवान व्यवस्था सब आस पहुँची गले ଷାଠିଏ ହଜାର ମୁନି ଷ୍ଟ୍ରିକ୍ଟ ରହିଛନ୍ତି। ପରୀକ୍ଷିତ ମହାରାଜ ଅଭିଶାପଗ୍ରସ୍ତ ହୋଇଗଲେ। ତକ୍ଷକ ସର୍ପ ମେହନି, ତକ୍ଷକ ସର୍ପ ସାତ ଦିନରେ ତାଙ୍କୁ ହତ୍ୟା କ'ଣ ଦଂଶନ କରିବ। ଏଇଭଳି ଭାବରେ ଅଭିଶାପଗ୍ରସ୍ତ ହୋଇକରି ସେ ରାଜ୍ୟକୁ ତ୍ୟାଗ କରିକି ପଳାଇ ଆସିଲେ। ସୁକର୍ତ୍ତାର ଏଠି ପହଞ୍ଚିଗଲେ, କୌଣସି ଖାଦ୍ୟ ଏବଂ ପାନୀୟ ଗ୍ରହଣ କରିବେ ନାହିଁ। ଆଜି ଆମ ପ୍ରଭୁ କହୁଥିଲେ ଯେଉଁ ଚାଲିଗଲେ ଆମର ଭୁବନେଶ୍ୱର ପ୍ରଭୁ, ଆମ ଫେସବୁକ୍ରେ ଆସିଥିଲା, ଚାଳିଶ ଦିନ ଖାଦ୍ୟ ଚାଳିଶ ଦିନ ଧରି କିଛି ଖାଦ୍ୟ ଗ୍ରହଣ କରିନଥିଲେ ଏବଂ ପାଞ୍ଚ ଦିନ ଧରି କୌଣସି ଜଳ ମଧ୍ୟ ଗ୍ରହଣ କରିନଥିଲେ। ଶ୍ରୀପାଦ ଭୁବନେଶ୍ୱର ପ୍ରଭୁ ପ୍ରଭୁପାଦ ମହାରାଜଙ୍କ ଶିଷ୍ୟ ବୃନ୍ଦାବନରେ ସେ ରୋଷେଇ ସେବାରେ ରହିଥିଲେ, ରାଧା ସ୍ୱାମୀ ସୁନ୍ଦରଙ୍କର ରୋଷେଇ ସେବାରେ ରହିଥିଲେ। ଏଇଭଳି ଭାବରେ ସେ ଗତକାଲି ସନ୍ଧ୍ୟାବେଳେ ଶରୀରତ୍ୟାଗ କଲେ। ତେଣୁ ଇଏ ହେଉଛି କେତେ ଉନ୍ନତ ସ୍ଥିତି ଦେଖନ୍ତୁ। ତେଣୁ ସେହିଭଳି ଭାବେ ପରୀକ୍ଷିତ ମହାରାଜ କୌଣସି ଖାଦ୍ୟ କୌଣସି ପାନୀୟ ଗ୍ରହଣ ନ କରିବା ପାଇଁ ବ୍ରତ କରିକି ଆସିଲେ, ଇଏ ତାଙ୍କ ବ୍ରତ। ତେଣୁ ସେଠି ଯେଉଁ ଷାଠିଏ ହଜାର ମନରୁ ସେମାନେ ଆସିଥିଲେ, ସେମାନେ ସବୁ ଖବର ପାଇଗଲେ ଏଇଭଳି ଭାବରେ ଅଭିଶାପଗ୍ରସ୍ତ ହୋଇଛନ୍ତି। ସବୁ ଆସି ପହଞ୍ଚିଗଲେ, ଦେବର୍ଷି ରାଜର୍ଷି ମହର୍ଷି ଏଇଭଳି ଭାବରେ ବିଭିନ୍ନ ପ୍ରକାର ସବୁ ଆସି ପହଞ୍ଚିଗଲେ। ବହୁତ ଉନ୍ନତ ଉନ୍ନତ ଋଷିମାନେ ସବୁ ଆସି ପହଞ୍ଚିଗଲେ ସେଠି। ଏମିତିକି ତାଙ୍କର ପିତା ମଧ୍ୟ ଆସି ପହଞ୍ଚିଗଲେ ସେଠି, ବ୍ୟାସଦେବ ଏବଂ ପିତାଙ୍କର ଗୁରୁ ନାରଦ ମୁନି ମଧ୍ୟ ଆସି ପହଞ୍ଚିଗଲେ। ତେଣୁ ଯାହା ହଉ, ଏଇଭଳି ଭାବରେ ଯେତେବେଳେ ପଚାରୁଛନ୍ତି ମୋର କ'ଣ କର୍ତ୍ତବ୍ୟ, ମୋର ବର୍ତ୍ତମାନ ସାତ ଦିନ ଆୟୁଷ ଅଛି, କ'ଣ କରିବା, କ'ଣ କର୍ତ୍ତବ୍ୟ, ତାଙ୍କ ଭିତରେ ଗୋଟେ ନିର୍ଣ୍ଣୟ ହୋଇପାରୁନାହାନ୍ତି କ'ଣ କରାଯିବ। କିନ୍ତୁ ସୁଖଦେବ ଗୋସ୍ୱାମୀ ଯେତେବେଳେ ଆସିପହଞ୍ଚୁଛନ୍ତି ସେଠି, ଉଲଗ୍ନ ଉଲଗ୍ନ ଅବସ୍ଥା ରହିଛି, ଷୋହଳ ବର୍ଷର ବାଳକ ଭଳି ରହିଛନ୍ତି କିଶୋର, ମହାପୁରୁଷର ଲକ୍ଷଣ ସବୁ ରହିଛି। ଛୋଟ ପିଲାମାନେ ସ୍ତ୍ରୀ ଲୋକମାନେ ସେମାନେ କ'ଣ ବୁଝିବେ, ମୂର୍ଖମାନେ ସେମାନେ ଭାବୁଛନ୍ତି ପାଗଳ ବ୍ୟକ୍ତି, କିନ୍ତୁ ତା ଭିତରେ ଗୋଟେ ଟିକେ କହୁଛନ୍ତି ସ୍ତ୍ରୀ ଲୋକମାନେ ଚିନ୍ତା କରୁଛନ୍ତି, ହା କେତେ ସୁନ୍ଦର ପିଲାଟା, ଭଗବାନ ତାକୁ ଏଇଭଳି ଭାବେ ଜଡ଼ କରିଦେଲେ। ଏଇଭଳି ଭାବେ ସ୍ତ୍ରୀ ଲୋକମାନଙ୍କର ସ୍ୱଭାବ ସ୍ନେହ ରହିଛି, ସେମାନେ ଚିନ୍ତା କରୁଛନ୍ତି। କିନ୍ତୁ ଯେତେବେଳେ ସେ ପହଞ୍ଚିଗଲେ ସେ ସଭା ନିକଟରେ, ସେଠି ଯେଉଁ ମୁନି ଋଷିମାନେ ଥିଲେ, ଷାଠିଏ ହଜାର ମୁନି ଋଷିମାନେ ସେଠି ଥିଲେ, ସମସ୍ତେ ଦଣ୍ଡାୟମାନ ହୋଇକରି ତାଙ୍କୁ ସମ୍ମାନ ଜଣାଇଲେ। ପ୍ରଭୁପାଦ ମହାରାଜ କହନ୍ତି, ସୁଖଦେବ ଗୋସ୍ୱାମୀ ଏ ବ୍ୟାସଦେବ ଏବଂ ନାରଦ ମୁନିଙ୍କୁ ଛାଡ଼ିକରି ଆଉ ଅନ୍ୟମାନେ ସମସ୍ତେ ତାଙ୍କୁ ଦଣ୍ଡାୟମାନ ସମ୍ମାନ ଜଣାଇଥିଲେ, ତାଙ୍କର ପିତା ବ୍ୟାସଦେବ। ତେଣୁ ସେ ଦଣ୍ଡାୟମାନ ହୋଇନଥିଲେ, ଅନ୍ୟମାନେ ଦଣ୍ଡାୟମାନ ହୋଇ କଥା ଦେଖିକରି ପରୀକ୍ଷିତ ମହାରାଜ ମଧ୍ୟ ତାଙ୍କୁ ପ୍ରଣାମ କରିକିରି ତାଙ୍କୁ ଆସନ ଦେଇକରି ପ୍ରଶ୍ନ ପଚାରିଲେ। ଏଇ ପ୍ରଥମ ସ୍କନ୍ଦ ଉଣେଇଶ ଅଧ୍ୟାୟରେ ପ୍ରଶ୍ନଟି ଅଛି, ଏ ଭାଗବତମ ଏଇଭଳି ଭାବରେ କଥା ଆସିଗଲେ। ତେଣୁ ଭାଗବତଙ୍କୁ ଏତେ ସହଜରେ ଜଣେ ବୁଝିପାରିବେ ନାହିଁ, ଭାଗବତ ଶାସ୍ତ୍ର ଛୋଟିଆ ଶାସ୍ତ୍ର ନୁହଁ, ଇଏ ଭାଗବତ ଶାସ୍ତ୍ର, ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କର। ଭଗବାନଙ୍କ ଦ୍ୱାରକା ଲୀଳା ଯେଉଁ ରହିଛି, ଏଇ ଲୀଳାକୁ ବର୍ଣ୍ଣନା କରାଯାଉଛି, ଏଇ ଆମର ପରମ୍ପରା ମାଧ୍ୟମରେ ଆସୁଛି। ଆମେ ସେଇ ନାରଦ ମୁନିଙ୍କ ସମ୍ପ୍ରଦାୟରେ ଆସୁଛେ, ନାରଦ ମୁନି ଯେଉଁ ନାରଦ ମୁନି ବ୍ରହ୍ମ ପ୍ରଗଟ ପୁରାଣରେ ଏଇଟା ବର୍ଣ୍ଣନା କରାଯାଇଛି, ବ୍ରହ୍ମ ପ୍ରଗଟ ପୁରାଣରେ ବର୍ଣ୍ଣନା କରାଯାଇଛି। ବ୍ୟାସଦେବ ଭାଗବତମ ଶାସ୍ତ୍ର ରଚନା କରିକି ବହୁତ ଆନନ୍ଦିତ ହୋଇଗଲେ। ତା ପୂର୍ବରୁ ସେ ଶୋକାକୁଳ ଅବସ୍ଥାରେ ରହିଥିଲେ, ନାରଦ ମୁନି ଯେତେବେଳେ ତାଙ୍କୁ ଦେଲେ ସବୁ ଉପଦେଶ ଦେଲେ, ସେତେବେଳେ ସେ ଭାଗବତଙ୍କୁ ରଚନା କଲେ, ଭାଗବତ ରଚିତ ହୋଇଥିଲେ, ତାଙ୍କୁ ଆଉ ଟିକେ ରିଏଡ଼ିଟିଂ କରିଦେଲେ ଭାଗବତମ ଶାସ୍ତ୍ର। ତେଣୁ ଏଇଟା କଲା ପରେ ସେ ଶାନ୍ତିପ୍ରାପ୍ତ ହେଲେ। ତାପରେ ମଧ୍ୟ କାହାକୁ ଦେବେ କାହାକୁ ଦେବେ, ମାର୍କେଟିଂ କେମିତି ହେବ, ହୋଇପାରୁନଥିଲା। ସୁଖଦେବ ଗୋସ୍ୱାମୀ ଆସି ପହଞ୍ଚିବେ, ତାଙ୍କୁ ପ୍ରଦାନ କରିକି ସେ ମଧ୍ୟ ଆନନ୍ଦିତ ହେଲେ। ସୁଖଦେବ ଗୋସ୍ୱାମୀ ଆନନ୍ଦିତ ହେଲେ, ବେତେ ଏତେ ବର୍ଷ ମାନେ ବହୁତ ବର୍ଷ ସମୟ ଯେଉଁ ଚିନ୍ତା କରୁଥିଲେ, ବ୍ରହ୍ମଚିନ୍ତନ କରୁଥିଲେ, ଯେଉଁ ଆନନ୍ଦ ପ୍ରାପ୍ତ ହେଉନଥିଲେ, ସିଏ ଆନନ୍ଦ ପ୍ରାପ୍ତ ହେଲେ। ତେଣୁ ଏଇଟା ପ୍ରାପ୍ତ ହୋଇକରି ଏସବୁ ରହିଛି, ବ୍ରହ୍ମ ପ୍ରବର୍ତ୍ତ ପୁରାଣରେ ବର୍ଣ୍ଣନା କରାଯାଇଛି। ଏହିଭଳି ଭାବରେ ଏଇ ଯେଉଁ ଭାଗବତମ ନାରଦ ମାନେ ପ୍ରଦାନ କଲେ ବ୍ୟାସଦେବଙ୍କୁ, ବ୍ୟାସଦେବ ପ୍ରଦାନ କଲେ ସୁଖଦେବ ଗୋସ୍ୱାମୀଙ୍କୁ, ଇଏ ଗୋଟେ ଅମ୍ବ୍ରେଲା ଭଳି, ଇଏ ଗୋଟେ ହେଉଛି ଛତା ଭଳି, ଅମ୍ବ୍ରେଲା ଅମ୍ବ୍ରେଲା, ଇଏ ହେଉଛି ସୁଖଦେବ ଗୋସ୍ୱାମୀ ଏବଂ ବ୍ୟାସଦେବ, ଏହି ଅମ୍ବ୍ରେଲା ଭଳି ଗୋଟେ ଅମ୍ବ୍ରେଲା ଭଳି ବା ଗୋଟେ ଛତା ଭଳି। ତେଣୁ ଏ ଅମ୍ବ୍ରେଲା ବୃଦ୍ଧିଲାଭ କରୁଛି, ବୃଦ୍ଧିଲାଭ ସାରା ପୃଥିବୀକୁ ବ୍ୟାପ୍ତ ହୋଇଯାଇଛି ପ୍ରଭୁପାଦ କୃପାରୁ। ଆଜି ଏଇ ଛତାରୂପକ ଭାଗବତମ ସାରା ପୃଥିବୀ ଲୋକମାନେ ଯେଉଁ ରହିଛନ୍ତି କ'ଣ ତ୍ରିତାପରେ ଦଗ୍ଧୀଭୂତ ହେଉଛନ୍ତି ତାଙ୍କୁ ସେ ଛାୟା ପ୍ରଦାନ କରିବ। ଏ ଭାଗବତମ ଶାସ୍ତ୍ର ବ୍ରହ୍ମ ବୈବର୍ତ୍ତ ପୁରାଣରେ ବର୍ଣ୍ଣନା କରାଯାଇଛି ଶ୍ରୁତି ଏ କଥାକୁ ରହିଛନ୍ତି। ତେଣୁ ଏଭଳି ଭାଗବତ ବ୍ୟାସ ଆମେ କହୁଥିଲେ କଥା ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଆଉ ଗୋଟେ ପ୍ରକାର ପ୍ରକାଶ କରିଛନ୍ତି ଇଏ ଗୋଟେ ଜାଲ ଭଳି ସିଏ କହିଛନ୍ତି ଗୋଟେ ଜାଲ ଭଗବାନ ଉପଦେଶ ଦେଲେ ବ୍ରହ୍ମାଙ୍କୁ ଦେଲେ ବ୍ରହ୍ମା ନାରଦ ନାରଦ ବ୍ୟାସଦେବଙ୍କୁ ଦେଲେ ଇଏ ଗୋଟେ ଜାଲ ଭଳି ଏ ଜାଲକୁ ପକା ହବ ଜାଲକୁ ପକା ହବ ତେଣୁ ଏସବୁ ପକା ହେଉଛି ଜାଲ ପକା ହେଉଛି ଭାଗବତ ଗୋଟେ ଜାଲ ଭଳି ବିଶ୍ୱନାଥ ପ୍ରଥମ ଦଶମ ସ୍କନ୍ଧ 47 ଅଧ୍ୟାୟରେ ସେ ଶ୍ଳୋକରେ ରହିଛନ୍ତି ଗୋଟେ ଶ୍ଳୋକ ରହିଛନ୍ତି ଏଇଟା କୁହାଯାଇଛି ଏ ଯେଉଁମାନେ ଯେମିତି କ'ଣ ଏ ଭୌତିକ ଜଗତରେ ଭବସାଗରରେ ଲୋକମାନେ ଛଟପଟ ହେଉଛନ୍ତି ଭଗବାନଙ୍କ ଶରଣରେ ନ ନେଇକିରି ନ ଯାଇକିରି ମାୟା ଦ୍ୱାରା ଛଟପଟ ହେଉଛନ୍ତି ତାଙ୍କୁ ଉଦ୍ଧାର କରିବା ପାଇଁ ଜାଲ ଭଗବାନ ବ୍ୟବସ୍ଥା କରିଛନ୍ତି ଆମକୁ ଉଦ୍ଧାର କରିବା ପାଇଁ ଜାଲ ପକାଇବା ପାଇଁ ନେଟ୍ ଜାଲ ଆଜିକାଲି ବର୍ତ୍ତମାନ ମଧ୍ୟ ନେଟ୍ରେ ସବୁ ଚାଲିଛି କଥା ଏ ଭଗବାନ ଏଇଠି ଯେଉଁ କଥା ଛାଡ଼ ହେଉଛି ଆମେରିକାରେ ଯାଇ ବାହାରିଲାଣି ଆମେରିକାର ଲୋକମାନେ ଉଦ୍ଧାର ପାଇବେ ଏଭଳି ଭାବରେ କଥା ରହିଛି। ଗୋଟେ ଧର ମୁଁ ଯେଉଁ ଯାଇଥିଲି ୟୁରୋପକୁ ଯାଇଥିଲି ସେଠି ଆମର କେଉଁଠି ଜୁରିକରେ ଭାଗବତ କଥା କହୁଥିଲି ତେଣୁ ମୁଁ ଚିନ୍ତା କରୁଥିଲି ମୋ କଥା ସବୁ ମୋର ରେକର୍ଡ଼ିଂସ ରହିଛି ସବୁ ଇସ୍କନ ଦୁର୍ଲା ଇସ୍କନ କ'ଣ ଏଇଟା ଆମର ଇସ୍କନ ଡିଜାର୍ଟରେ ସବୁ ଶୋକ ଏସବୁ ରହିଛି ଅଡ଼ିଓ ସବୁ ରହିଛି ମୁଁ ଚିନ୍ତା କରୁଛି ଖାଲି ରହୁଛି କି ଲୋକ ଶୁଣୁଛନ୍ତି କି ଏଇଭଳିଆ ଚିନ୍ତା କରୁଥିଲି। ଜଣେ ମୋତେ ଫୋନ୍ କଲେ ମାନେ ଗୋଟେ ମେସେଜ୍ ଦେଲେ ବାଙ୍ଗାଲୋରର ଜଣେ ଭକ୍ତ ବାଙ୍ଗାଲୋର କହିଲେ ୟୁର ଲେକ୍ଚର ଇଜ୍ ଭେରି ନାଇସ୍ ମୁଁ ସେଠି ଷଷ୍ଠ ସ୍କନ୍ଧ ଇଏ ଯେଉଁ କ'ଣ ଅଜାଙ୍ଗୁଳ ଲୀଳାଟି କହୁଥିଲି ସେଠି କହୁଥିଲି ୟୁର ଲେକ୍ଚର ଇଜ୍ ଭେରି ନାଇସ୍ ମୁଁ ଶୁଣିକି ଆଶ୍ଚର୍ଯ୍ୟ ହେଇଗଲି ଏଭଳି ଭାବରେ କଥା ଶୁଣୁଛନ୍ତି ତା ଲୋକମାନେ ଏଇଠି କହୁଛି ନେଟ୍ରେ ବର୍ତ୍ତମାନ ଯାଇକିରି ଆମେରିକା ମାନେ ଆମେ ଯାଇ କହୁଥିଲୁ ୟୁରୋପରେ ସେ ଯାଇକିରି ବାଙ୍ଗାଲୋରରେ ସେ ଶୁଣୁଥିଲେ ସେ କଥା ଆମେ ଜାଣିନୁ ଏଭଳି ଭାବରେ ଯାଇକି ପଡ଼ିଲାଣି ଜାଲ ବୋଲି ସେଠିକି ଇଏ ହେଉଛି ଚାଲ ବିଶ୍ୱନାଥ ଚକ୍ର ଠାକୁର ତାଙ୍କ ଭାଷାରେ କହିଛନ୍ତି ତେଣୁ ଏଇଭଳି ଭାବରେ ରହିଛି ଭାଗବତ ଶାସ୍ତ୍ର ଗୋଟେ ଜାଲ ଭଳି ବହୁତ ଲୋକ ଉଦ୍ଧାର ହେବେ ବହୁତ ଲୋକ ଉଦ୍ଧାର 10,000 ବର୍ଷ ଧରିକି ଚାଲିବେ କାର୍ଯ୍ୟ ପ୍ରଭୁପାଦ ମହାରାଜଙ୍କ କୃପାରୁ ଆମ ପାଖରେ ଏ ଜାଲ ଆସି ପହଞ୍ଚିଛି। ଯେଉଁମାନେ ଭାଗବତକାର ସେମାନେ ଯେମିତି ଜାଲ ଜାଲିଆ କ'ଣ କରେ ନା ଜାଲ ଧରିକି ଯାଏ ମାଛ ଧରିବା ପାଇଁ ସେଇଭଳି ଭାବରେ ଯେଉଁମାନେ ଭାଗବତକାର ତାଙ୍କର ପାଖରେ ଭାଗବତ ଶାସ୍ତ୍ର ଥିବ। ଆଜିକାଲି ସବୁ ନେଟ୍ ହେଇଗଲାଣି ଫୋନ୍ରେ ସବୁ ଆସିଗଲାଣି ଭାଗବତ ବା ଲ୍ୟାପଟପ୍ରେ ଆସିଗଲାଣି ତେଣୁ ସେମାନେ ଯୁଆଡ଼େ ଯିବେ ଏ ଭାଗବତ ଶାସ୍ତ୍ରକୁ ଧରିକି ଯିବେ ଏବଂ ଯୁଆଡ଼େ ଯିବେ ଭାଗବତ କଥା କହିବେ ଓ ନମୋ ଭାଗବତେ ବାସୁଦେବାୟ ଏ ଭାଗବତ ଶାସ୍ତ୍ର ଏଭଳି ଶାସ୍ତ୍ର ତେଣୁ ଏ ଲୀଳା ଯେଉଁ ରହିଛି ଦ୍ୱାରକା ଲୀଳା ଆକୁ ବୁଝିବା ପାଇଁ ସେଭଳି ଭାବରେ ପରମ୍ପରାରେ ବୁଝିବାକୁ ପଡ଼ିବ। ଆମେ ନିଜ ବୁଦ୍ଧି ମାଧ୍ୟମରେ ବା ଟୀକା ମାଧ୍ୟମରେ ବା ଜ୍ଞାନ ମାଧ୍ୟମରେ ବୁଝିପାରିବା ନାହିଁ ଭାଗବତ ଶାସ୍ତ୍ର। ତେଣୁ ଏଠି ଯେଉଁ କୁହାଯାଇଛି ଏ ପଏଣ୍ଟରେ କୁହାଯାଇଛି ପ୍ରତୀକ୍ଷ ଦ୍ୱାଦଶ ଆହାନି 12 ଦିନ କାଳ 11 ଦିନ 11 ରାତି ବିତିଗଲା ପରେ 12 ଦିନର କଥା ଦ୍ୱାଦଶ ଆହାନି ଯେତେବେଳେ ହେଇଗଲା ସେମାନେ କହିଲେ ନା ଦୁଃଖିତା ସୁବ୍ରମ ଯଜୁ ସେମାନେ ଯେଉଁ ବିଭିନ୍ନ ପ୍ରକାର ସବୁ ମାନେ ଥିଲେ ଯେଉଁମାନେ ଭଗବାନଙ୍କର ଅନୁଗାମୀମାନେ ଥିଲେ ସେମାନେ ଚିନ୍ତା କରୁଛନ୍ତି କ'ଣ କରିବେ କ'ଣ ନାହିଁ କିନ୍ତୁ ସତ୍ରାଦିଙ୍କର ଯେଉଁମାନେ ଅନୁଗାମୀମାନେ ଥିଲେ ସେମାନେ ଆଉ ରହିଲେ ନାହିଁ ସେମାନେ ଜାଣିଲେ କୃଷ୍ଣ ତ ହତ୍ୟା କରିନାହାନ୍ତି ଯାଇକି ସାଙ୍ଗେ ସାଙ୍ଗେ କହିଦେବା ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ ଯେଉଁ କି ସାଙ୍ଗେ ସାଙ୍ଗେ କହିଦେବା କହି ସେମାନେ ପଳେଇଗଲେ ସେମାନେ ଯେତେ ପଳେଇଗଲେ 12 ଦିନ କାଳ 12 ଦିନ କାଳ କୌଣସି ଖାଦ୍ୟ ପାନୀୟ ଗ୍ରହଣ କରିନାହାନ୍ତି ଜଣେ ଆଚାର୍ଯ୍ୟ ଟୀକାରେ କହୁଛନ୍ତି କଥା କୌଣସି ଖାଦ୍ୟ ପାନୀୟ ଗ୍ରହଣ କରିନାହାନ୍ତି ଅପେକ୍ଷା କରିଛନ୍ତି କେତେବେଳେ ଆସିବେ ସୌରି କେତେବେଳେ ଆସିବେ କୌଣସି ଖାଦ୍ୟ ପାନୀୟ ଗ୍ରହଣ କରିନାହାନ୍ତି ତାଙ୍କର ଶରୀର ସେଇଭଳି ଭାବେ ଜୀର୍ଣ୍ଣଶୀର୍ଣ୍ଣ ହେଇଗଲାଣି କ'ଣ କରିବେ ଏଭଳି ଚିନ୍ତା କରୁଛନ୍ତି ଭଗବାନଙ୍କ ଅନୁଗାମୀମାନେ ଚିନ୍ତା କରୁଛନ୍ତି ବସୁଦେବ ଦେବକୀ ଇତ୍ୟାଦି ଏମାନଙ୍କ ମନରେ କ'ଣ ଚିନ୍ତା ହେଉଥିବ ତାଙ୍କୁ ଖବର ଦିଆହେବ ତେଣୁ ଦ୍ୱାଦଶ ଦିନରେ ସ୍ୱପୁରଂ ଯଜୁ ନିଜ ଦ୍ୱାରକାକୁ ଫେରି ଆସିବେ ସେମାନେ ସ୍ୱପୁରଂ ଯଜୁ ତେଣୁ ଏ ଶ୍ଳୋକର ଭାଷାରେ କୁହାଯାଉଛି ଯେ କ'ଣ ନା ହରିବଂଶରେ ଏଇଟା ବର୍ଣ୍ଣନା କରାଯାଇଛି, ମୁଁ ଯେଉଁ କହୁଥିଲି ଏଇଟା ହରିବଂଶରେ ବର୍ଣ୍ଣନା କରାଯାଇଛି, ଭଗବାନ ରାମଚନ୍ଦ୍ରାବତାର ଏବ କନ୍ୟା ଇୟଂ ଜାତା ଆସିତ୍ ତସ୍ମା ଏବ ଜାମ୍ବବାନ ଦାତୁମୈଚ ସଚୋକ୍ତବା ଏକ ପତ୍ନୀ ବ୍ରତ ଧରେ ମମେ ଏତଦ୍ବତାରେ ନ ଘଟତ ଇତି ଶ୍ରୀକୃଷ୍ଣ ଅବତାରେ ଘଟତ କିନ୍ତୁ ବହୁଦିନ ତପସ୍ୟାଂ କୁରୁ। ଏଇଟା ବର୍ଣ୍ଣନା କରାଯାଇଛି ହରିବଂଶ ମାତୃ ହରିବଂଶ, ଏଇଟାକୁ କହିଛନ୍ତି ଜୀବ ଗୋସ୍ୱାମୀ ତାଙ୍କର କ୍ରମ ସନ୍ଦର୍ଭରେ କହିଛନ୍ତି ଏଇଟା। ତେଣୁ ଏଇଟା କୁହାଯାଇଛି କ'ଣ, ରାମଚନ୍ଦ୍ର ଅବତାରରେ ଜାମ୍ବବାହନ ତାଙ୍କର କନ୍ୟାଙ୍କୁ ପ୍ରଦାନ କରିବା ପାଇଁ ଚାହିଁଥିଲେ, କିନ୍ତୁ ଭଗବାନ ହେଉଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ, ଏକ ପତ୍ନୀ ବ୍ରତ ଧାରଣ କରିଥିଲେ, ସେ କହିଲେ ଏ ଅବତାରରେ ହେଇପାରିବ ନାହିଁ, ତୁମକୁ ଅପେକ୍ଷା କରିବାକୁ ପଡ଼ିବ, ତେଣୁ ତୁମେ ତପସ୍ୟା କର। ତେଣୁ ସେ ତପସ୍ୟା କରିଥିଲେ। ଆଜି ଭଗବାନ ଯେତେବେଳେ ଆସୁଛନ୍ତି ଜାଣିଲେ ହିଁ ମୋର ପ୍ରଭୁ ଜାଣେ ତ୍ୱ ସର୍ବଭୂତାନାମ ଯେଉଁ ଶ୍ଳୋକଟି କହିଥିଲେ ଏଇଭଳି ଭାବରେ କହିକିରି ଯେତେବେଳେ ଭଗବାନ କହୁଛନ୍ତି ମଣିଟା ମୋତେ ଦିଅ, ମଣିଟା ଖାଲି ଦେବି ନାହିଁ ମୋର କନ୍ୟା ସହିତ ଦେବି କହିକିରି ତାଙ୍କ କନ୍ୟା ସହିତ ପ୍ରଦାନ କରିଛନ୍ତି। ତେଣୁ ଏ ତିନୋଟି ଲୀଳାରେ ଏ ଯେଉଁ ଶ୍ଳୋକଟି ଆଜି ରହିଛି, ଏ ତିନୋଟି ଶ୍ଳୋକରେ ଏଇଟା ବର୍ଣ୍ଣନା କରାଯାଇଛି। ଦ୍ୱାରକାବାସୀମାନେ ଯେଉଁ ଫେରିଲେ ସେମାନେ ଯେତେବେଳେ ଖବର ଦେବେ ବସୁଦେବ ଦେବକୀ ଏବଂ ରୁକ୍ମିଣୀ ଇତ୍ୟାଦି ତାଙ୍କର ଯେଉଁ ମାନନ୍ତି ସେମାନେ ମଧ୍ୟ ବହୁତ ରହିଥିବେ, ବହୁତ ଚିନ୍ତାଗ୍ରସ୍ତ ହୋଇକି ରହିଥିବେ, ଭଗବାନଙ୍କ ଲୀଳାରେ ମଧ୍ୟ ଚିନ୍ତାଗ୍ରସ୍ତ ରହିଛନ୍ତି, ଆଉ ଦେଖିବା ଏଇଭଳି ସବୁ ବହୁତ କଥା ରହିଛି ଆମେ ଆଲୋଚନା କରିବା। ତେଣୁ ଏଇଭଳି ଭାବରେ ସେମାନେ ଶୋକାକୁଳ ହୋଇକରି ଯିବେ, ଦୁର୍ଗା ଦେବୀଙ୍କର ଆରାଧନା କରିବେ। ଦୁର୍ଗା ଦେବୀଙ୍କର ନାମ ହେଉଛି କ'ଣ ନା ସେଠି ବର୍ଣ୍ଣନା କରାଯାଇଛି, ସେ ଦୁର୍ଗା ଦେବୀଙ୍କ ନାମ ହେଉଛି କ'ଣ ତାଙ୍କ ନା ନା ଚନ୍ଦ୍ରଭାଗା, ଚନ୍ଦ୍ରଭାଗା ମନ୍ଦିର ରହିଛି ଗୋଟେ ରହିଛି ଏଇଭଳି ଭାବରେ ଚନ୍ଦ୍ରଭାଗା ଦୁର୍ଗା ଦେବୀଙ୍କ ନାମ ହେଉଛି ଚନ୍ଦ୍ରଭାଗା, ତାଙ୍କୁ ଯାଇ ପୂଜା କରିବେ। ଆମର ବର୍ତ୍ତମାନ ରାମଜୀଙ୍କର ପୂଜାରେ ଆମେ ବର୍ତ୍ତମାନ 2 ମିନିଟ୍ ଭଗବାନ ନାମ କୀର୍ତ୍ତନ କରିବା, ଆମ କଥା ଗୋଟେ ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତ କି কৃষ্ণ কৃষ্ণ হরে 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 রাম